নমো ভগবতে বাসুদেবায়। শ্রীমদ্ভগবদ গীতা 48 শ্লোক গতকাল মানে শ্রবণ করুলে যুগস্থ গুরু কর্মাণি সঙ্গস্তুক্তা ধনঞ্জয়। দুইটা সুন্দর উপদেশ দেখছেন, কর্ম করিবার সময় কর্মর কর্মফলর আসক্তি ত্যাগ করিবার আছে, ত্যাগ করিবার আছে, এবং কর্তৃত্ব অভিমান ত্যাগ করিবার আছে, আর যুগস্থ হয়ে কর্ম করিবার আছে। তিনটা কথা কহিলেন। বর্ণাশ্রম ধর্ম বর্ণাশ্রম যে ব্যবস্থা করা যাইছে সেতিরে ব্যক্তি যখন কর্ম করে তার কর্মর যে অন্তিম লক্ষ্য বা ফলপ্রাপ্ত হব, কিন্তু বন্ধনে পড়বনি। কর্ম কলে মানে আমার আসক্তি আসছে, কর্মর প্রতিক্রিয়া স্বরূপ গোটে ফল তৈরি হব। যদি এই তিনটা জিনিস আমরা ন মানিবা, প্রথমে কহিলে যোগস্থ গুরু কর্মাণী, যোগস্থ শব্দ গতকাল ব্যাখ্যা করুলে বলদেব বিদ্যাভূষণ, যোগস্থ অর্থ সিদ্ধি অসিদ্ধি অবস্থায় সমান রহবা, লাভ ক্ষেত্রে সমান রহবা। আমি কর্ম করছি সেটা আমি কহিপারিবিনি এতে কণ হব কণ ন হব, কিন্তু কর্ম পাই অবহেলা করা উচিত নয়। যোগী হোক জ্ঞানী হোক ভক্ত হোক কর্মী হোক, তাঙ্কর যে সুধর্ম রয়েছে শাস্ত্রর নিয়ম হিসাবে যে ধর্ম রয়েছে সেতে সে কর্ম করা দরকার, আর তার লাভ ক্ষতির আশা কু সে রাখা উচিত নয়। এটা যোগস্থ সমসিদ্ধ যে কহিলেন সেটা যোগস্থ। আর কর্ম কলা বেড়ে ফলর অভিলাষ কু ছাড়ি দেওয়া দরকার, ফল প্রতি যে আসক্তি মু এটা করছি মতো মিলবা দরকার। কর্মফল প্রতি আসক্তিটা জীবক বহু দুঃখ দিয়ে, বহু দুঃখ দিয়ে, চিত্ত স্থির হওয়াকে দেবনি, কামনা আর বড়া অসন্তোষ মন ভিতরে রহিলা। অসন্তোষ ব্যক্তির মুক্তির কেতবে উপায় হবেনি, অসন্তোষ ব্যক্তি কেবে ধার্মিক হয়ে পারবেনি, তা মন ভিতরে কেবে ধর্মর ভাবনা স্থির হয়ে, তা মনে সবাই অসন্তোষ রয়েছে না। সংসারে যে নীতিকার মানে কইছেন গোটে বিষ গোটে অমৃত, সন্তোষ হচ্ছে অমৃত, যা মনে সন্তোষ রয়েছে সে অমৃত পান করছে, তা জীবনে অমৃতত্ব আছে। সন্তোষ মানে মতো যে স্থিতিতে ভগবান রাখিছেন, যা দিয়েছেন যেভাবে স্ত্রী পুত্র কন্যা ধন বা মু যেভাবে রয়েছে তা কৃষ্ণঙ্কর মু কন করিপারি। জীবক বহুত কিছু চিন্তা করে আমি ভগবান মানুষ জন্ম দিয়ে না, কেবল তাকে চিন্তা করার দিয়েছেন। যে পশুপক্ষী মানে স্যার বহুত কিছু চিন্তা করু না, যে বগ সকালে উঠুছে তার কোনো গোটিয়ে চিন্তা না না, সে চিন্তা করছে মোর পিলা ছুঁ কেমি বড়বে, কেউ পিলা মোর কুয়াড়ে পড়াইলা, কেউ ডিরেকশন কি রহলা, তার কিছু না, তার সকালে কেমন খেয়ে খাইবি সে কেবল আহার আত্মরক্ষা এতিকি তাঙ্কর চিন্তা, নিজকে রক্ষা করিবা ভোজন এতিকি তাঙ্কর ব্যবস্থা। এতে মানুষ বলে কি চিন্তা করুনি, মানুষ গোটে প্রাণী হয়েছে তার কেবল চিন্তা খালি এইতরে যাচ্ছে, তার কারণ হচ্ছে কোন সববে অসন্তোষ তার মন ভিতরে রয়েছে। এটা গোটে গোটে জিনিস তার প্রাপ্তির আশা রয়েছে, ফলের আশা রয়েছে না, কর্ম করছে আশা সেটা পূরণ হয়ে গেল, পুঁ আউ গোটে কর্ম কলা, পুঁ তাপরে আসক্তি আসলে। গোটে জীব শরীরের যেমন গোটে কোনদিন বিষ চড়িগলা, যা মনের সবুজ অসন্তোষ রহলা তার সবুলে বিষর প্রতিক্রিয়া ভাবে তার শরীর রহলে, সে ভজন কন করি, কর্ম তো করিপারিবনি, আসি কর্ম সে সকসেস সফলতা আসিপারিবনি। কর্ম জ্ঞান যোগ ভক্তি অসন্তোষ ব্যক্তির কিছু হইপারিবনি, সন্তোষ রহবাকে পড়ব। আর সন্তোষ হচ্ছে অমৃত, যার মনে সন্তোষ অছি সে অমৃত পান করছে, তা যেমনি ভগবান যেমনি ভোজন যেমনি যে পরিস্থিতি রাখছেন, কারণ সে ভালো কথা ভক্ত পাই এত জটিল জীবন নুহে, ফিলোসফিটা বহু জটিল নুহে, ফিলোসফি যেতে আমি দর্শন আলোচনা করছি সে গোটে পয়েন্টকে আসা সরল হয়ে কিনা কৃষ্ণ উপরে নির্ভর করা, সেটা আমি দ্বারা হয়েপারি। সে আচার্য মানে বহু দর্শন দিয়েছেন, কারণ বিভিন্ন লোকের বিভিন্ন রুচি বিভিন্ন সন্দেহ জীবন ভিতরে বহুত কর্মফল, তো বিভিন্ন সমস্যার সে পড়ব, সেপা সে কম করব, সে সরল হয়ে পারবেনি, ভগবান উপরে ব্যবস্থা করবেনি, নির্ভর করবেনি, তার কেমনি নির্ভর করে, তার গোটে মনে কর গোটে পুয়া আছে, সে পুয়াটা সে গোটিয়ে পুয়া সে মাটি, সে ভক্ত হয়ে তার পুয়াটা চালি গেল মনে বা তাকে ছাড়িকি পড়ে গেল বা তাকে পচারলানি, সে সব চ্যালেঞ্জটা যে ফেস কলা সাংস তা মুন্ড বিগড়ি যাব। এই যে দর্শন গুড়ি রয়েছে এত এইসব ভক্তি সপোর্ট করার বড় বড় মুনি ঋষি মান অবস্থা তুমি দেখো না, তোমার কালে অবস্থা দেখো না, তুমি মনে করো গোটে পুয়া কিংবা ତୁମେ ଶୁଣିଦେଲ ତୁମ ବାପାକୁ ପାରାଲିଜ ହେଇଗଲା, ବଡ଼ ଭାଇ ପଚାରୁନି, ମା କାନ୍ଦୁଛି, ତାପରେ ତୁମେ କ'ଣ କରିବ? ତୁ ସିଦ୍ଧାନ୍ତ ଜାଣି ତୁ ଗଡ଼ି ପଡ଼ିବ ଆଉ 50 ବର୍ଷର ଭକ୍ତ ହେଇଥିବ, 40 ବର୍ଷର ଭକ୍ତ ହେଇଥିବ, ମୋ ଘରେ ଏମିତି ଅସୁବିଧା ହେଉଛି ଆଉ ମୋର ତା ଯାହାର ସାହାଯ୍ୟ କରିବାକୁ ପଡ଼ିବ ଆଉ ଜଣେ ତ୍ୟାଗିବି ତା'ର ସିଦ୍ଧାନ୍ତ ଏଇଥିପାଇଁ ରଖାଯାଇଛି। ଆମେ ଭଗବାନ ଉପରେ ନିର୍ଭର କରିବା ଏଟା ଗୋଟିଏ ଜିନିଷ, କିନ୍ତୁ ଏତିକି ହେଇପାରୁନି ଗୋଟେ ଜୀବ ଉପରେ, ତାର ବହୁତ ଦୁର୍ବଳତା ରହିଛି। ଗୋଟେ ଜୀବର ଯେକୌଣସି ସମୟରେ ଗୋଟେ ମୁହୂର୍ତ୍ତ ପଳେଇ ଆସିବ। ଭରତ ମହାରାଜଙ୍କ ଆସିଗଲା, ଭାବସ୍ଥିତିର ପାଖାପାଖି ଆସିକି ସେ ଆସିଗଲା, କାହା ପ୍ରତି ଦୁର୍ବଳତା? ହରିଣ ପ୍ରତି। ଇଏ ମୋ ଉପରେ ହିଁ ନିର୍ଭର କରୁଛି। ଗୋଟେ ଜୀବ କିଛି କରିପାରିବନି, ଯିଏ ନିଜର କିଛି ନିଜର ଉପକାର କରିପାରୁନି ସେ ଅନ୍ୟର କ'ଣ କହିପାରିବ? ସେ କ'ଣ ଗୋଟେ ଅନ୍ୟ ଜୀବକୁ, ତାର ଏଟା ଗୋଟେ ଅଭିମାନ, ମୁଁ ଅନ୍ୟକୁ ସାହାଯ୍ୟ କରିଦେବି, ମୁଁ ଏସବୁ କରିଦେବି। କିନ୍ତୁ ସ୍ୱଧର୍ମଟାକୁ ସେ ଭୁଲିଯିବ ସେ ସମୟରେ। ଅସନ୍ତୋଷ ଏତେ ଯେଉଁ ଶାସ୍ତ୍ରର ସିଦ୍ଧାନ୍ତ ଗୁଡ଼ିକ ରହିଛି, ସରଳ ଜିନିଷ ହେଲା ଭଗବାନ ଉପରେ ସରଳତାର ସହିତ ନିର୍ଭର କର, ଏଇଟା ଗୋଟେ ଜୀବ ପାଇଁ ହେଇପାରିବନି। କାରଣ ଜୀବଟା ବହୁତ ଏ ସଙ୍ଗ ଯେଉଁ ଅଛି କଳିଯୁଗର, ଯେଉଁ ସଙ୍ଗ ବିଶେଷ କରି କଳିଯୁଗରେ, ଏ ବହୁତ ଜଟିଳ, ବୁଦ୍ଧି ଗୁଡ଼ାକ ଜଟିଳ, ସଂସ୍କାର ବହୁତ କମ, ସବୁବେଳେ କୁଟିଳ ବୁଦ୍ଧି, ଏମାନଙ୍କ ସନ୍ଦେହ ଗୁଡ଼ିକ ସବୁ ବିଦୂରିତ କରିବା ପାଇଁ ଆଚାର୍ଯ୍ୟମାନେ ଏତେ ସବୁ ଆଚାର୍ଯ୍ୟ ଟୀକା ଟିପ୍ପଣୀ ଏତେ ଜିନିଷ ଲେଖିଛନ୍ତି, ଏସବୁ ଗୋଟେ ଜିନିଷକୁ ସପୋର୍ଟ କରିବ। ଭକ୍ତି ଏତେ କଠିନ ନୁହେଁ, ଭକ୍ତି ବହୁତ ସରଳ। ଯଦି ଏଇ ଗୋଟେ ପଏଣ୍ଟ କିଏ ବୁଝିଦେଲା, ସେ ଦେଖିଲେ ସନ୍ତୋଷରେ ରହିଲା, ମୋତେ ମୁଁ ଭଗବାନ ନାମ ଡାକୁଛି, ମୋତେ ପ୍ରଭୁ ଯେଉଁ ସ୍ଥିତିରେ ରଖିବେ, ସୁଖରେ ରଖନ୍ତୁ, ଦୁଃଖରେ ରଖନ୍ତୁ, ଖାଇବାକୁ ଦିଅନ୍ତୁ ନ ଦିଅନ୍ତୁ, ମୋର ପିଲା ଛୁଆର କ'ଣ ହବ କ'ଣ ନାହିଁ ମୁଁ କାହିଁକି ଏତେ ଚିନ୍ତା କରି। ଏତେ ଗୋଟେ ସରଳ ଜିନିଷ ମଣିଷ ବୁଝିପାରୁନି, ସେ କେବେ ହେଇପାରିବ? ଏସବୁ ଗୁଡ଼ାକ ସବୁ କ'ଣ କୁହନ୍ତି, ମାନେ ମଣିଷକୁ କେମିତି କରୁଛି ମାୟା, ଗୋଳାକୁ ଧରିଲା ଯେମିତି ଗୋଟେ, ସେ ଯେଉଁ ଜୀବ ଗୁଡ଼ା ମାରନ୍ତି ମୁଁ ଦେଖେ ରାସ୍ତା କଟର, ତୁ ବିଦେଶରେ ତ ଗୁଡ଼ା ନାହିଁ, ଭାରତ ବର୍ଷରେ ଗୁଡ଼ା ଭାରି, ମାନେ ଯାହାକୁ ଏତେ ନଷ୍ଟ ଚରିତ୍ର ଲୋକ ଜୀବ ଗୁଡ଼ାକ ମାରୁଛନ୍ତି ରାସ୍ତା କଟରେ ଦେଖିବ, ଯେ କୁକୁଡ଼ା ମାରିବା, ଏ ଯେଉଁ ଛେଳି ଗୁଡ଼ା ମାରିକି ତାକୁ ଟାଙ୍ଗିବେ, ଗୋଟେ ଜୀବଟା ମରୁଛି, ସେ କୁକୁଡ଼ାଟାକୁ ମାରନ୍ତି ତା ବେକଟାକୁ, ଛୋଟ 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 ହଉଥିବ, ସେ ତା ମାଥା ତଣ୍ଟାକୁ ଚିପିକି ମାରୁଛନ୍ତି, ସେ କେମିତି ହେଉଛି? ଗୋଟେ ଜୀବ ସେଇଭଳିଆ ମରୁଛି ବର୍ତ୍ତମାନ, ତା ଗଳାକୁ ଚିପା ହେଉଛି, ଏଇ ଯେଉଁ କାମନା ବାସନା ଅସନ୍ତୋଷ ଦୁଃଖରେ ସେ ତା ଗଳାକୁ ଗଳାକୁ ଚିପୁଛି ମାୟା। ଖାଲି ଛୋଟ 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 କୋଉଠି ନା ଖାଇବାର ଶାନ୍ତି, ନା ଶୋଇବାର ଶାନ୍ତି, ଖାଲି ବିଷାଦ ତାର ଦିନ ଯାଉଛି, ସକାଳୁ ଉଠିବ ତାର ବିଷାଦ ଆରମ୍ଭ ହେଲା। କେବଳ ସୂର୍ଯ୍ୟଦେବ ଶୋଇ, ସୂର୍ଯ୍ୟଦେବ କେବଳ ଅସ୍ତ ହେଇଯାଉଛନ୍ତି, ନିଦ୍ରା ଦେବୀ ଶୋଇ ଦେଉଛନ୍ତି ବୋଲି ଜୀବ ବଞ୍ଚୁଛି। ଏତେ ଦୁଃଖ ଜୀବର ବର୍ତ୍ତମାନ କହିଲେ ନ ସରେ, ଗୋଟିଏ କିଛି ଅଭାବ ନାହିଁ, ଟଙ୍କା ପଇସା ଭଲ ମନ୍ଦ ଅଛି, କୌଣସି ଜୀବନରେ ଶାନ୍ତି ନାହିଁ, ସବୁବେଳେ ଏ ଅସନ୍ତୋଷ ଘେରି ଘେରି ରହୁଛି ନା। ଅସନ୍ତୋଷର କାରଣ ହଉଛି ଏଇଟା, କର୍ମଫଳ ପ୍ରତି ସବୁବେଳେ ଆସକ୍ତି ରହିଲା, ମୁଁ ଏଇଟା କରୁଛି କାହିଁକି ହଉନି, ମୋର ଏଇଟା ହେଇପାରୁନି, ସବୁବେଳେ ଆସକ୍ତି ରହିଲା, ଆସକ୍ତି ରହିଲା ମାନେ ଅସନ୍ତୋଷ ରହିଲା, ଅସନ୍ତୋଷ ରହିଲା ତୁମେ ବିଷ ଖାଇଲ, ଆଉ ତୁମ ଭଜନ କ'ଣ ହବ, କ'ଣ ଧର୍ମ ତୁମେ କରିବ? ଅସନ୍ତୋଷ ମନର ସବୁବେଳେ ତାର ମାନେ ଦୁଃଖ, ସନ୍ତୋଷ ହଉଛି ପ୍ରକୃତ ସୁଖ। ସନ୍ତୋଷ ଏଇଟା ଭଗବାନଙ୍କର ଗୋଟେ ବରଦାନ, ତ୍ରିଶୁ ସନ୍ତୋଷ କର୍ତ୍ତବ୍ୟମ ସୁଧାରା ଭୋଜନେଇ ତନେ ତ୍ରିଶୁ ଚୈବ ନା କର୍ତ୍ତବ୍ୟମ ଶୁଦ୍ଧାୟ ଚ ପ୍ରଦାନ ୟୁ, ଚାଣକ୍ୟ ଲେଖିଲେ। ତୁମ ସଂସ୍କୃତି ହେଇଥିବ ସନ୍ତୋଷ ଅର୍ଥ କାମ ୟୁ, ଭାଗବତ ବାଣୀ ହବ। ମଣିଷ ଏ ଜଗତକୁ ଆସିଛି କେବଳ ଅସନ୍ତୋଷରେ, କାହିଁକି ଆସିଛି ନା ଅର୍ଥ କାମନା, ପଇସା ଆଉ କାମନା, ଅର୍ଥର କାମନା ଭୋଗର କାମନା, ଏଇଥିପାଇଁ ସ୍ୱରଟା ମିଳିଛି, ପୁଣି ଏଇଟା ଅସନ୍ତୋଷ ହେଉଛି, ପୁଣି ଆଉ ଗୋଟେ ସ୍ୱର ମିଳିବ। ସନ୍ତୁଷ୍ଟ ରହିବା ଦରକାର, ସୁଦାରା ଭୋଜନେଇ ଧନେଇ, ଧନରେ ସ୍ତ୍ରୀରେ ଭୋଜନରେ, ଯେତେ ଯାହା ଖାଇବାକୁ ମିଳୁଛି, ଯେମିତି ସ୍ତ୍ରୀ ମିଳିଛି ବା ସ୍ୱାମୀ ମିଳିଛି, ଯାହା ଧନ ମିଳିଛି ସନ୍ତୋଷ ରୁହ। ତ୍ରିଶୁ ଜୈବନ କର୍ତ୍ତବ୍ୟମ ଶୁଦ୍ଧାୟ ଜପ ଦାନ ୟୁ, ଶୁଦ୍ଧାୟରେ ଜପରେ ଦାନରେ ସନ୍ତୋଷ ହୁଅନି, ସେଭଳି ଅସନ୍ତୋଷ ରଖ। ନୀତିକାର ମାନେ କେତେ ବଡ଼ ବଡ଼ ବାଣୀ ଦେଇ ଦେଇଗଲେ ସବୁ ଭଗବାନଙ୍କର ଲୋକ ସେମାନେ, ଆଉ ଚଣକ୍ୟ ସେତେବେଳେ ସବୁ ତାର ରଚନା କରି ଦିଆଯାଇଛି ସବୁବେଳେ। ଗୋଟେ ଲୋକ ମନ ଗୁଁ 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 ଯେମିତି ଭ୍ରମର ହୁଏ, ସବୁବେଳେ ତା ମନ ଭିତରେ ଗୋଟେ ଦୁଃଖ, ଆଗରୁ ଲୋକଟା ଏମିତି ନଥିଲେ ସବୁ, ଏଇଗୁଡ଼ା ଏବେ ମୁଁ ଦେଖୁଛି 10-15 ବର୍ଷ ଭିତରେ ଲୋକମାନେ, ଆଗରୁ ଲୋକମାନେ ଖୋଲା ହସ, ଏବେ ଗୋଟେ ହସ ଗୋଟେ କାହିଁ, ଆଗରୁ ଗାଁରେ ସବୁ ହସିବେ ଏତେ ଜୋର, ଘର ଲୋକମାନେ ବିରକ୍ତ ହୁଅନ୍ତି, ଏତେ ଜୋର କ'ଣ ସେଇଟା ହସୁଛି, ମାନେ ତାଙ୍କ ଗରିବ ଲୋକଟା ବି ଗରିବ ଲୋକଟା ବସିଥିବେ ସେ ପିଣ୍ଡାରେ ବସିକି, ହୋ ହାଲା, ଏବେ କୋଉଟା ହୋ ହାଲା ଦେଖୁଛ, କହିଲୁ ହୁଆଲା କୋଉଠି ଦେଖୁଛ? କେବଳ ମାଡ଼ପିଟି ବେଳେ ମଦୁଆ ଫୁଦା ଯେତେବେଳେ ମାଡ଼ପିଟି ଖାଉଛନ୍ତି ସେତେବେଳେ ହୁଆଲା, ନହେଲେ ହୁଆଲା ନା ଆଗରୁ ହସରେ ସେ ଗୋଟେ କ'ଣ ଖେଳୁଥିବେ ସେ ହୁଆଲା ହେବେ, ଏତେ ଜୋର ଆନନ୍ଦ ତାଙ୍କର ସବୁ ଯେଉଁ ଖେଳ ଗାଁ ଦାଣ୍ଡରେ ଖେଳିବେ ଯେଉଁଠି, କାରଣ ସେମାନଙ୍କର ଅନ୍ତର ସବୁ ଖୋଲା ଥିଲା, ଏତେ ବିଷାଦର ନଥିଲେ, ଆଉ ଯାହା ତାଙ୍କୁ ମିଳୁଥିଲା ସେ ଖଣ୍ଡେ ଖାଇଦେଉଥିଲେ। ଏ କାହା ଚୁଲା ଦୁଇଥର ତିନିଥର ଜଳେନି ମ, ସେ ସେଇ ବାରଟା ରୋଷେଇ କରିଦେଇଥିବେ, ଗରିବ ଲୋକ ଗରିବ କ'ଣ ଧନୀ କ'ଣ, ସେ ସବ୍ଜି ରଖିଦେଇଥିବେ, ରାତି ବାଜିଲେ କ'ଣ ସେ ପୋଡ଼ିଦେଲେ କ'ଣ ଦେଇଦେଲେ ଏମିତି ଖାଇଦେଉଥିଲେ ଲୋକ। ଏତେ ଗୋଟେ ଖାଇବାରେ ଏତେ ଝମଡ଼ ଛୁଟି ଝମେଳା ନଥିଲା, ସରଳ ଜୀବନ ଥିଲା, ଚାଷବାସ କରୁଥିଲେ, ଗାଈ ଗୋରୁ ରଖୁଥିଲେ, କେତେ ସୁନ୍ଦର ଜୀବନ ଥିଲା ଭାଇ। ପରମାର୍ଥ ତ ବହୁତ ଗୋଟେ, ଏଇଟା ଭଗବାନ ପାଇବା ଗୋଟେ ବହୁତ ଉନ୍ନତ ରାସ୍ତା। ଯେ ଜଳି ପୋଡ଼ିକି ମରୁଛି ସେ କ'ଣ ଭଗବାନ ପାଇବ ମୋତେ କହୁନା, କିନ୍ତୁ ଜଳି ପୋଡ଼ି ତା ସଂସାରଟା ବହୁତ ତାଙ୍କ ଜଳି ହେଉଛି, ସେ କ'ଣ ଭଗବାନ ଡାକିବେ? କାହିଁକି ନାଇଁ କେତେଟା ଜିନିଷକୁ ଏ କଳି ଏମିତି ପଶିଲା, ଆଉ ଏମିତି ଆଧୁନିକ ଯେଉଁ ସଭ୍ୟତାର ପ୍ରଭାବଟା ମାଡ଼ି ମାଡ଼ିକି ଯାଉଛି, ବ୍ୟକ୍ତି ସେଥିରେ ଧସିକି ପଳେଇ ଯାଉଛି, ଆଉ ସେ ଆଉ ରହିପାରିବନି, ଆଉ ସେ ସ୍ରୋତରେ ସେ ଭାସିଯିବ। ଆଉ କର୍ମର ଆସକ୍ତି ତିନିଟା ଜିନିଷ ମନେ ରଖିବାକୁ ପଡ଼ିବ, କର୍ମ କଲାବେଳେ ସିଦ୍ଧି ଅସିଦ୍ଧି ସୁଖ ଦୁଃଖ ଯାହା ଆସୁଛି ପ୍ରଭୁଙ୍କର ଇଚ୍ଛା, ଏଇଟା ଯୋଗସ୍ଥ ଅବସ୍ଥା। ଆଉ କ'ଣ, କର୍ମ ଫଳପ୍ରତି ଆସକ୍ତି ରଖିବନି, କାରଣ କର୍ମ ଫଳପ୍ରତି ଆସକ୍ତି ରଖିବା ମାନେ ସବୁବେଳେ ମନ ଭିତରେ ଯାକୁ ହ୍ୟାଙ୍କରିଂ ଗୋଟେ କୁହାଯାଏ ଇଂଲିଶରେ, ଆଶା ସବୁବେଳେ ଦୃଢ଼ ଆଶା, ତୃଷ୍ଣା ଯାହା କୁହାଯାଏ, ସବୁବେଳେ ତୃଷ୍ଣା, ସବୁବେଳେ ଏଇଟା ହେଲାନି ସେଟା ହେଲାନି ସେଟା ହେଲାନି, କେତେବେଳେ କ'ଣ ଜୀବନଟା ଜୀବନ ସାରା ଚାଲିଯିବ ଶଯ୍ୟାପନ୍ଦ ସେ ମୃତ୍ୟୁ ଶଯ୍ୟାପନ୍ଦ ଯିବ, ତାର କେତେବେଳେ ତୃଷ୍ଣା କମିବନି, ସବୁବେଳେ ଅଭାବ ଅଭାବ, ଏଇଟା ଏମିତି ହେଇଗଲା ସେଟା। ଆରେ ଏଇଟା ସିଏ ଲେଖିଲେ ବାକି ଅଭାବ ହେଉଛି ଜଗତର, ଗୁରୁଦେବ କୁହନ୍ତି ସେଟାକୁ ଅଭାବ ହେଉଛି ଜଗତର ସ୍ୱଭାବ, କ'ଣ ବୁଝୁଛନ୍ତି ବାବୁଲୁ? ଆଉ ତୁମେ ଦୌଡ଼ି ଦୌଡ଼ି ଚାରିଟା ଗୋଡ଼ ହେଇଗଲେ, ତୁମର ଚାରିଟା ଗୋଡ଼ ହେଇକି ଦଶଟା ହାତ ହେଇଗଲେ କ'ଣ ପୂରଣ କରିଦେବ ତୁମେ? ତୁମେ ପୂରଣ କରିଛ ନା କେଉଁ ପ୍ରଧାନମନ୍ତ୍ରୀ ନା କେଉଁ ଦେଶର ଜଗତର ବଡ଼ ବଡ଼ ଲୋକ ପୂରଣ କରିଦେଇଛନ୍ତି? ଅଭାବଟା ଜଗତର ସ୍ୱଭାବ, ସମସ୍ତଙ୍କର ଅଭାବ ଅଛି, କେହି କାହା ଅଭାବକୁ ଦେଖିପାରିବେନି, କାହା ଦୁଃଖ କାହା ଦୁଃଖ କେହି କହିପାରିବେନି। ମାୟା ଏମିତି କରିଛି ସମସ୍ତେ ଭାବୁଛନ୍ତି ସେ ଖୁସିରେ ଅଛି, ସେ ତାକୁ ଦେଖିଦେବ ଇଏ ହଁ ବଢ଼ିଆ ଅଛି, ଆଉ ସେ ଓଡ଼ିଆରେ କୁହନ୍ତି ଅଜାଗା ଘା ଭଳିଆ, ସମସ୍ତଙ୍କ ଦୁଃଖଟା ଗୋଟେ ଅଜାଗା ଘା ଭଳିଆ, କାହାକୁ ଦେଖିପାରିବୁନି ଦେଖିପାରିବେନି, ମାୟା ଏମିତି କରି ଛାଡ଼ି ଦେଇଛି। ଅଭାବ ଜଗତର ସ୍ୱଭାବଟା ଆଉ କାହା କାହାର ଅଭାବ ନାହିଁ, କେବଳ ପୂର୍ଣ୍ଣ ବସ୍ତୁ ଗୁରୁଦେବ କୌଣସି କଥା, ଯେ ପୂର୍ଣ୍ଣ ବସ୍ତୁ କୃଷ୍ଣଙ୍କୁ ପ୍ରାପ୍ତ ହବ ତାର ଜୀବନରେ ପୂର୍ଣ୍ଣତା ଅଛି, ଯାହାର ଯେ ଭଗବାନଙ୍କୁ ପାଇନି ସବୁବେଳେ ତାର ଗୋଟେ ଅଭାବ ରହିଛି। ସେଥିପାଇଁ ଲୋକ ଏଗୁଡ଼ାକ ଯେଉଁ କର୍ମଫଳ ପ୍ରତି ଆସକ୍ତି ରଖିକି ସବୁବେଳେ ହଇରାଣ, ସବୁବେଳେ ବଡ଼ ଆଶା ଉଚ୍ଚ ଆଶା ରଖିଲେ ସେଇଟା ଗୋଟେ ପ୍ରାପ୍ତି ହେଲାନି, କଲେ ମଲେ ନକଲେ ମଲେ, ପାଇଗଲେ ବି ହଇରାଣ ହେଉଛନ୍ତି ନା, ଜୀବନରେ ଯେଉଁ ଆଶାଟା ରହିଗଲା ସେ କ'ଣ ତୁମେ ଭାବୁଛ ଯେ ବଡ଼ ବଡ଼ ଅଫିସର ହେଇଛନ୍ତି ବଡ଼ ବଡ଼ ପୋଷ୍ଟ ମାନ ରହିଛନ୍ତି ସେମାନେ ଖୁସିରେ ଅଛନ୍ତି, ସେ କହ ଆମକୁ ଏତିକି ସମ୍ମାନ ମିଳୁଛି ଆଉ ଆହୁରି ସମ୍ମାନ ଦରକାର ନା, କାମ ନା ଗୋଟେ ବାହାରୁନି ପେପର ଫେପରରେ, ଆମର ଗୋଟେ କିଛି ଗୋଟେ ହଉନି ଆଉ କ'ଣ। ଜଗତର ଭଗବାନଙ୍କ ସୃଷ୍ଟି ଅଦ୍ଭୁତ, କାହାକୁ କେତେବେଳେ ପୋଜିସନ୍ ଦିଆହେଇଛି ସେ କହନା ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, କାହିଁକି ମୋ ନାଁଟା ପଡ଼ୁନି, କୁକୁର ନାଁ ବାହାରୁଛି ଦେଖୁନା ପେପରରେ, କୁକୁର ନାଁ ଏଇ ଯେଉଁ ନନ୍ଦନକାନନ ନା ହାତୀ ମରିବ ତା ନାଁ ବାହାରିବ, ଦେଖୁଛନ୍ତି ବାବୁ ଲୋକ ତୁମ ନାଁ ବାହାରିଲାଣି ପେପରରେ, ତୁ ଖଟି ଖଟି ତୁମ ଗୋଡ଼ ହାତ ଭାଙ୍ଗିଗଲାଣି, ତୁ କେତେ ତୁମ ନାଁ ପେପର ବାହାରୁଛି ଦେଖ, ସିଏ କ'ଣ ପୁଣ୍ୟ କରିଛି, ସେ ହାତୀ ହାତୀ ମଲା ବାଘ ମଲା ଶିଆଳ ମଲା, ମୁଁ ଦେଖେ କି 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 ଭଗବାନଙ୍କର ସୃଷ୍ଟି ଦେଖ, ମଣିଷ କହୁଛି ମୋତେ ଟିକେ ସମ୍ମାନ ମିଳିବ, ସେଠି କୁକୁରକୁ କ'ଣ କେଉଁ ଠେକୁଆ ମରିଗଲା କ'ଣ କା ନାଁ ସବୁ ଦେଇଛନ୍ତି, କେଉଁ ଭାଲୁ ମଲା ସିଏ ଗୋଟେ କିଏ କ'ଣ ବାଘ ଆସିଲା ଦିନକାତେ, ଗୋଟେ କେଉଁ ବାଘ ଆସିଲା ଯେ ତାକୁ ଧରିପାରିଲେନି କ'ଣ ମଣିଷ ମଣିଷ ଖାଇଗଲା ତାକୁ, ତା ଫଟୋ ଖାଲି ଦିନକାତେ ଘୁରିଲା, ତୁମେ ପେପର ପାଇଁ ପଇସା ଦେଇକି ତୁମେ ପେପର ବାହାର କରିବ ପଇସା ଦେବ, ଦେଖ ସେ ବାଘ ହେଇଛି ତା ତା ନାଁରେ ଆଡ଼ଭର୍ଟାଇଜ୍ ଚାଲିଛି, କ'ଣ ତା ନାଁ ସୁନ୍ଦର ନା କ'ଣ ଗୋଟେ ଆସିଥିଲା କ'ଣ ତା ନାଁ ସେ ମଝିରେ, ତା ହାଲା ଖାଲି ଚାଲିଲା ଏ ମଣିଷ ଖାଇଦେଲା ତାକୁ ଧରିଲା ତାକୁ, ଏଇ ଛଅ ବର୍ଷ ଖାଲି ଚାଲିଲା ତା ନାଁରେ, ଡେଲି ତା ନାଁ ବାହାରିବ ପେପରରେ, ମଣିଷ ମରୁଛି ଖାଲି ଖୁସି ହେଇଛି ମୋ ନାଁ ପେପର ବାହାରିଲା, କିନ୍ତୁ ଦେଖିଲ ବିରାଡ଼ି ନାଁ ବାହାରିଲାଣି କୁକୁର ନାଁ ବାହାରିଲାଣି, ସେ ହେଟା ବାଘ କେଉଁଠି ମରିଯିବ ଶିଆଳ ଯେଉଁ ମରିଯିବ କ'ଣ ତା ନାଁ ଆମର ନନ୍ଦନକାନନ ତାକୁ ବାହାରିବ ପେପର, ମଣିଷକୁ ମଣିଷ କ'ଣ ଏମିତି ଛକା ଏମିତି ଭଗବାନଙ୍କୁ ପକେଇକି ରଖିଛନ୍ତି, ଖାଲି ଶୁଖିଲାରେ ବାଡ଼େଇ ପିଟି କୁହନ୍ତୁ କୁହନ୍ତି ଶୁଖିଲାରେ ବାଡ଼େଇ ପିଟି ହେଉଛି, କର୍ମଫଳ ପ୍ରତି ଆସକ୍ତି ପ୍ରଚୁର ଆସକ୍ତି, ସେ ବୁଝୁନି ଯେ ମୋ ଜୀବନର ପ୍ରତ୍ୟେକ ଅବସ୍ଥାରେ ମୋର କୃଷ୍ଣ ଉପରେ ଭଗବାନଙ୍କ ଉପରେ ନିର୍ଭର, ମୋର ମୋର କିଛି ଜୀବନର ସତ୍ତା ନାହିଁ, ଗୋଟେ ପବନରେ ମେସିନ୍ଟା ଚାଲିଛି ଆଉ ବନ୍ଦ ହେଇଗଲେ ଗଲା ଆଉ, ଏଇଆ ନିଶ୍ୱାସ ପ୍ରଶ୍ୱାସ ଚାଲିଛି ବୋଲି ଆମେ ବଞ୍ଚିଛେ ନା, ଆଉ କେତେବେଳେ ବନ୍ଦ ହେଇଯିବ, ଠପଣି ଚାଲିଲା। ତା ଦେହରେ କେତେ ଯୋଜନା, କେତେ କାମନା ବାସନା, କେତେ କରି ଗୋଟେ ଲୋକ ଖଟି ଖଟି ତା ଜୀବନଟା ଯାଉଛି। ମାୟାର ନଫର ଭୟା ଚିରଦିନ ବୁଲେ, ମାୟାର ନଫର ଚାକର ହେଇକି ଚିରଦିନ ବୁଲୁଛି। ଚାକରାମି ନା ଏଇଟା ଆଉ କ'ଣ, ମାଲିକଟି କିଏ ଅଛି? ସେ ଖାଲି ଗୋଟେ ମନର ଅଭିମାନ, ମୋର ଟଙ୍କା ଅଛି, ପଇସା ଅଛି, ସବୁ ଚାକରା, ସମସ୍ତେ କିନ୍ତୁ ସ୍ୱାଧୀନ ଭାବନ୍ତି, କେହି ପରାଧୀନ ଭାବନ୍ତିନି, ସମସ୍ତେ ମୋତେ ମୁଁ ସ୍ୱାଧୀନ ଅଛି, କେହି ସ୍ୱାଧୀନ ନାହାନ୍ତି, ସମସ୍ତେ ଏ ଜଗତଟା ଜେଲଖାନା ଭିତରେ ସ୍ୱାଧୀନ କିଏ ଅଛି? କିନ୍ତୁ ଏସବୁ ମାୟାର କାମ ସମସ୍ତେ ସମସ୍ତେ ଭାବୁଛନ୍ତି ମୁଁ ସ୍ୱାଧୀନ ରହିବି, କେହି ସ୍ୱାଧୀନ ନାହାନ୍ତି। କର୍ମଫଳ ପ୍ରତି ଆସକ୍ତି ଆଉ କର୍ତ୍ତୃତ୍ୱ ଅଭିମାନ, ମୁଁ ସବୁ କରୁଛି, ମୁଁ ମୋ ନ କଲେ କିଛି ହେଇପାରିବନି, ଏଇଟା ଗୋଟେ ଜୀବ ଭିତରେ ମୁଣ୍ଡ ଭିତରେ ପୋଷିକି ରହିଛି, ତାକୁ ବାହାର କରିବା ଭାରି କଷ୍ଟ। ସମସ୍ତେ ଇଏ ଯିଏ ମଠ ମନ୍ଦିର କରିଲା ସେ କହିବେ ମୋ ବିନା କ'ଣ ଚାଲିଛି ନା କ'ଣ, ସମସ୍ତେ ଭାବନ୍ତି। ଯିଏ ଯେଉଁ ସେବା କାମ କରୁ, ଯିଏ ଯେଉଁ କାମ କରୁ, ସେବା କରୁ, ଯିଏ ଯାହା କରୁ, ସିଏ ଭାବେ ମୋ ବିନା ଏ କାମ ଚଳିବ ନାହିଁ, କିଛି ଜାଣନ୍ତିନି ଆମ ପୂର୍ବରୁ କାମ ଚାଲିଥିଲା, ଆମେ ତ ନଥିଲେ ଏ ସୃଷ୍ଟି ଚାଲିଥିଲା, ଆମେ ପଳେଇଗଲା ପରେ ଏ ଚାଲିବ, ବର୍ତ୍ତମାନ ଆମର ମରଣ ହେଇଗଲେ ସବୁ କାମ ଚାଲିବ। ପୂର୍ବ ସବୁବେଳେ ସେ ଉଦାହରଣ ଦିଅନ୍ତି, ଇସ୍କନ ଇସ୍କନର ଉଦାହରଣ ଦିଅନ୍ତି, ଇସ୍କନ କାହା ପାଇଁ ଚାଲୁନି, ଇସ୍କନ ଆମେ ପଳେଇଗଲେ ଇସ୍କନ ଚାଲିବ, କିଛି ଅସୁବିଧା ନାହିଁ, ସେ ସବୁବେଳେ ଚାଲିବ। ପୂର୍ବ ମେସିନର ଉଦାହରଣ ଦିଅନ୍ତି, ମେସିନରେ ଗୋଟେ ନଟ୍ ପାଇଁ ମେସିନ୍ କେବେ ବନ୍ଦ ହେବନି, ଏତେ ଟଙ୍କାର ଯେଉଁ ମେସିନ୍ଟାକୁ ମାଲିକ ବନ୍ଦ କରିଦେବ, ନଟା କହିବେ ମୁଁ ଲାଗିବିନି, ନଟା ଖସିପଡ଼ିଲା, ନଟା ଖସିପଡ଼ିଲା ଆଉ ଗୋଟେ ନଟ୍ ଲାଗିଯିବ, ମେସିନ୍ ଚାଲିବ, ନଟ୍ର କାମ ଲାଗିବ, ନଟ୍ ଖସିଗଲେ ସେ ଜଙ୍ଗ ହେଇଯିବ। ଗୁରୁକୃଷ୍ଣଙ୍କର ସେବା କେବେ ବନ୍ଦ ରହିବନି, ଭଗବାନଙ୍କ କାମ କେବେ ବନ୍ଦ ରହିବନି, ସଂସାରର କୌଣସି କାମ ବନ୍ଦ ରହିବନି। ତୁମେ ତୁମେ ଭଗବାନ ସେବା ନ କରିପାରିଲ, ଆଉ ଜଣେ ଚାଲେ ସେ କରିବ, ତାଙ୍କର କାମ ବନ୍ଦ ହେବନି। ଯଦି କହିବେ ନାଇଁ ସେବା ହଉନି କିଛି, ଆରେ ସେବାଟା ଭଗବାନ ଆମକୁ ଦଉଛନ୍ତି, ଆମେ ନ କଲେ ତାଙ୍କର ସେ ସ୍ୱୟଂ ସମ୍ପୂର୍ଣ୍ଣ, ତାଙ୍କର ଅଭାବ ଅଛି ନା କ'ଣ? କର୍ତ୍ତୃତ୍ୱ ଅଭିମାନ, ମୁଁ କରୁଛି, ମୋ ବିନା ଚାଲିପାରିବେନି, ଏଇଟା ସେ କହିଲେ ପ୍ରକୃତି କ୍ରିୟମାଣାଣି ଗୁଣେ କର୍ମାଣି ସର୍ବସ୍ୟ ଅହଙ୍କାର ବିମୂଢ଼ାତ୍ମା, ଦୁଇଟା ଶବ୍ଦ ଲଗେଇଲେ, ଏ ଦୁଇଟା ଶବ୍ଦ ଭାରି ଇମ୍ପୋର୍ଟାଣ୍ଟ। କର୍ତ୍ତା କିଏ ଭାବେ, ଯାହାର ଏ ଦୁଇଟା ଲକ୍ଷଣ ଥାଏ, କର୍ତ୍ତୃତ୍ୱ ଅଭିମାନ ଯେ ସେ କ'ଣ ଅହଙ୍କାରୀ, ଅହଙ୍କାରୀ ମୋ ବିନା ତ କିଛି ଚାଲିପାରିବନି ଆଉ କ'ଣ ବିମୂଢ଼ାତ୍ମା, ସେ ବିମୂଢ଼ ବ୍ୟକ୍ତିଟା ତା ଲକ୍ଷଣ, ସେ ବୁଝିପାରୁନି ଯେ ଆମ ପୂର୍ବରଟା ଥିଲା ଏ କାର୍ଯ୍ୟ ଚାଲିଥିଲା, ଆମ ପରେ ବି ଚାଲିବ। ତେଣୁ କର୍ମ କରିବାର କୁଶଳତାକୁ ତିନୋଟି ଭାବରେ ଭଗବାନ ଶ୍ରୀକୃଷ୍ଣ କହିଲେ, ଜଣେ କର୍ମ କଲାବେଳେ ସୁଖ ଦୁଃଖ ଚିନ୍ତା କରିବନି, ଲାଭ କ୍ଷତି ଚିନ୍ତା କରିବନି, କର୍ମ ପ୍ରବୃତ୍ତି ଆସକ୍ତି ହେବନି, ଏବଂ ତୃତୀୟ କର୍ତ୍ତୃତ୍ୱ ଅଭିମାନ ରଖିବନି, ମୋ ଦ୍ୱାରା କାମ ହେଉନି, କୃଷ୍ଣ ମୋ ଦ୍ୱାରା କରେଇ ନେଉଛନ୍ତି। ଏତିକି ଯେଉଁ ଉନ୍ନତ ବିଚାର ହେଉଛି ଏଇଟା, ମୁଁ ଘର ଚଳଉନି, ଭଗବାନ ମୋ ଦ୍ୱାରା ଚଳଉଛନ୍ତି। ତୁମେ କ'ଣ ସେଇଟା ଭାବୁଛ? ଆଉ ମୁଁ ଏ ଟଙ୍କା ଆଣିଲି, ପଇସା ଆଣିଲି, ଚାକିରି କଲି, ସବୁ ପିଲା ଛୁଆ ମଣିଷ କଲି, ମୁଁ କଲି, କେହି ବି ଭାବୁନି ଯେ ଭଗବାନ ଆମ ଦ୍ୱାରା କରୁନଛନ୍ତି, ଆମ ଦ୍ୱାରା ଆମେ ବି ଯେଉଁ ଭଗବାନଙ୍କ ସେବା କରୁଛେ, ଆମେ ଏଠି ଯାହା ଭଲ ମନ୍ଦ କରୁଛେ, ଆମେ କିଛି କରୁନେ, ସେ ଆମ ଦ୍ୱାରା କରେଇ ନେଉଛନ୍ତି, ଆମକୁ ସେବାର ସୁଯୋଗ ଦେଉଛନ୍ତି, ଆମେ ନ କଲେ ଆଉ ଜଣେ କିଏ କରିବ? ଆମେ ନ କଲେ ଯେ ଭଗବାନ ସେବା ବନ୍ଦ ହେଇଯିବ, ସୃଷ୍ଟି ବନ୍ଦ ହେଇଯିବ, ସେମିତି ନାହିଁ। ବ୍ରହ୍ମା ପଳେଇଗଲେ ଆଉ ଗୋଟେ ବ୍ରହ୍ମା ଆସିକି ଭଗବାନ ତିଆରି ପଶି ଦେଉଛନ୍ତି, କାହାକୁ ବ୍ରହ୍ମା ପୋଷ୍ଟରେ, ଆମେ କ'ଣ ଆଉ ତାଠୁ ବଡ଼ ନା କ'ଣ? କର୍ତ୍ତୃତ୍ୱ ଅଭିମାନଟା ବହୁତ ଖରାପ, ସେଥିରେ ଅହଙ୍କାରର ପ୍ରବଳ ହବ, ଅହଙ୍କାର ବିମୂଢ଼ାତ୍ମା, ସମସ୍ତେ ଭାବନ୍ତି ସେୟା। ସେ ଉଦାହରଣ ଦିଅନ୍ତୁ, ସେ ଯେଉଁ ଶଗଡ଼ ତଳେ କୁକୁର ରହିଛି, ଶଗଡ଼ ଗାଡ଼ି ଚାଲିଛି, କୁକୁର ତା ତଳେ ତଳେ ଚାଲିଛି, କୁକୁର ପଚାର ହେଉଛି କି ରେ ତା ଶଗଡ଼ ତଳେ କାହିଁକି ରହୁଛୁ? ନା ମୁଁ ଶଗଡ଼ ମୁଁ ଚଲଉଛି ନା, ମୁଁ ଟେକି ଧରିଛି ନା, ନହେଲେ ଶଗଡ଼ ଗଳି ପଡ଼ିବ। କୁକୁର କ'ଣ ଶଗଡ଼ ଗାଡ଼ି ତଳେ ରହିଗଲେ ସେ ଶଗଡ଼ ଗାଡ଼ିକୁ ଟେକିଦେବ? କୁକୁର ଅଭିମାନ, ମୁଁ ଶଗଡ଼ ତଳେ ରହିଛି ମାନେ ଶଗଡ଼ଟା ଚାଲିଛି, ମୁଁ ଯଦି ପଳେଇଯିବି ଶଗଡ଼ ଗଳି ପଡ଼ିବ, ମୁଁ ଟେକି ଧରିଛି। କୁକୁର ଯଦି କୁହା ହବ ତୁ ଭାରି ଲୁହା ପଡ଼ିଗେ ଶଗଡ଼ ତଳୁ, ଭାରି ହେଲେ କ'ଣ ହବ? ଆଉ ଯେଉଁ କୁକୁର ଥିବ ଗୋଟିଏ କୁତା କୁହନ୍ତିନି, ସେ କୁତା ସହିତ ଗାଁରେ ଥାନ୍ତି, ସେ ଗାଁରେ ଦେଖୁନା ଗୋଟିଏ ସେ ଲାଞ୍ଚକୁ, ମୁଁ ସେ ଦେଖୁଛି କୁକୁରକୁ, ସେ ଲାଞ୍ଚକୁ ତଳକୁ ପୁରେଇବ, ପୁରା ଦୌଡ଼ିବ ଦୌଡ଼ିବ ଏତେ ଜୋର ଦୌଡ଼ିବ ତା ପ୍ରାଣ ରହିବନି, ଏତେ ଭୟ କରେ ସିଏ। ଗୋଟିଏ ବେଳେ ଏଇଠି ଆସନ୍ତି, ଦୁଇ ଦିନ ଘେରିଯିବେ ତାକୁ ଗୋଟେ, ଏଇଠି ଗୋଟେ ତିନି ଦିନ ଶୋଇଲା, ତା ମଝିରେ କଥା ବାନ୍ଧିକି ରଖରେ, ସିଏ ଏତେ ଭୟ କରିବ ତକି ତ ବାଡ଼େଇ ଯେତେ କୁକୁର, ତିନି ଦିନ ଆସିଲେ ମାଟିରେ ଶୋଇଲା। ଉପରୁ ଦେଖିବା ଆରେ କୁକୁରଟା କାହିଁ ଶୋଇ, ରାତିରେ ବି ଶୋଇଲା, ତାକୁ ବୋଧେ ଗୋଡ଼େଇ ମାରି କାମୁଡ଼ିଛନ୍ତି, ସିଏ ଯୋଉ କୁକୁର କାମୁଡ଼ିଛନ୍ତି ତାକୁ ଦେଖିପାରିଲି ଗୋଟେ ଦିନ, ସେ ଆଇଲା ଆଉ ତାକୁ ଦେଖିଦେଇକି ସେ କୁଆଡେ ଗଲା ଯେ ସେ ବିଲ ଆଡ଼େ। ମୁଁ ଦେଖ କେତେ ଗୋଟେ ଜୀବର ଭୟ, ଦୌଡ଼ିଛି ଦୌଡ଼ିଛି ମାନେ ଆପଣ ଯେତେ ଡାକୁଛି ସେ ଆଉ କାହିଁକି ଶୁଣିବ, ସେ କୁକୁର ଯେମିତିଆ ସେଭଳିଆ ଗୋଡ଼େଇବ, ସେ ଗୋଡ଼େଇବ ତାକୁ ଗୋଡ଼େଇବ ଗୋଡ଼େଇବ ତାର ଅବସ୍ଥା ଯେମିତିକା ସେଭଳିଆ। କି କଥା ମୁଁ ଟିକେ ପଡ଼ିଲି, ହଁ ଶକଟ କଲେ କୁକୁର ଯେମିତି ରହିଛି, କୁକୁର ଭାବୁଛି କ'ଣ କି ମୁଁ ଟେକୁଛି, ଆରେ ତୁମେ ଟେକୁଛୁ, ତୁମେ ସେପଟେ ଟେକୁଛୁ ଭାରି ଘର ବାପା ଦେଖିବ, ଆଉ ଗୋଟେ କୁକୁର ଗୋଟେ ଗୋଟେ ମାରିବ ତୋତେ, ଯିବ କ'ଣ ଭାବୁଛି ମୁଁ ଚଳଉଛି ସଂସାର, ମୁଁ ମଠ ଚଳଉଛି, ମୁଁ ଭଗବାନଙ୍କ ସେବା କରୁଛି, ବାବା ତୁମେ ଛାଡ଼ିଦେନା ଭଗବାନ ସେବା କେମିତି ବନ୍ଦ ହେଇଯିବ, ଦେଖିବା ତୁମେ ସଂସାରରୁ ଚାଲିଗଲ, ଦେଖିବା ଏ କରୋନାରେ ଲକ୍ଷ ଲକ୍ଷ ଲୋକ ଚାଲିଗଲା, ତାଙ୍କ ପିଲା ଜମା ଆସିଗଲେ ନା କ'ଣ, ଏ ଶୁଖିଲାରେ ଜାବୁଡ଼ିକି ଲୋକ ସଂସାରଟାକୁ ଧରିକି, ଆରେ ସଂସାର ତୁମେ କର୍ତ୍ତବ୍ୟ କର, ତୁମେ ସବୁବେଳେ ଭାବ କୃଷ୍ଣ ଆମ ଦ୍ୱାରା କରଉଛନ୍ତି, ପିଲାଛୁଆ ମୁଁ ଚଳଉନି ମୋ ଦ୍ୱାରା ଭଗବାନ ଚଳେଇ ଦେଉଛନ୍ତି, ମୁଁ ସେବା କରୁନି ଭଗବାନ ମୋ ଦ୍ୱାରା ସେବାଟା କରେଇ ନେଉଛନ୍ତି, କୌଣସି ସେବା ବନ୍ଦ ନଥିଲା, କୌଣସି ସେବା ବନ୍ଦ ହବ ବି ନାହିଁ, ସଂସାର ବନ୍ଦ ହବନି ଭଗବାନ ସେବା ବନ୍ଦ ହବନି, ସବୁବେଳେ ଚାଲିବ। ଆମ ଭଳିଆ କେତେ ଲୋକ ଆସିବେ ଯିବେ, ଆମେ କୁକୁର ଭଳିଆ ଶଗଡ଼ ତଳେ ଆମେ ରହିଲା ବେଳକୁ ଆମେ ସୁରକ୍ଷା ରହୁଛେ, ଆମେ ଭଗବାନଙ୍କ ସେବା କଲେ ଆମେ ସୁରକ୍ଷା ରହୁଛେ, ଆମ ବିନା ଯେଟା ଚାଲିବନି ସେଟା ଭୁଲ ଜିନିଷ, ଏଇଟାକୁ କର୍ତ୍ତୃତ୍ୱ ଅଭିମାନ କୁହାଯାଏ। ଏତିକି କହିଦେଇ ଭଗବାନ ପୁଣି ବୁଲିଲେ, ଅର୍ଜୁନକୁ ବୁଲେଇଲେ, ଦେଖ କର୍ମ କରିବାର କୌଶଳ ଅର୍ଜୁନ ତୁମକୁ ଏଇଟା କହିଲେ, କିନ୍ତୁ କାମ୍ୟ କର୍ମ ବହୁତ ଖତରନାକ, ବହୁତ ବିପଦ, କାମ୍ୟକର୍ମ ମାନେ କାମନା ପୂର୍ତ୍ତି ପାଇଁ କର୍ମ କରିବା, ସାଙ୍ଗେ ସାଙ୍ଗେ ବୁଲେଇଲେ ପ୍ରବଚନକୁ। କେତେ ସୁନ୍ଦର ଗୋଟି ଗୋଟି କରି ସବୁ ବ୍ୟାଖ୍ୟା କରିକି ଯାଇଛନ୍ତି, ବେଦ ବେଦାନ୍ତର ସିଦ୍ଧାନ୍ତ ଗୁଡ଼ା ସବୁ ଗୀତାରେ ଦେଲେ ନା, ଦୂରେଣ ହ୍ୟବର କର୍ମମ୍ ବୁଦ୍ଧି ଯୋଗା ଧନଞ୍ଜୟ ବୁଦ୍ଧୌ ଶରଣମ ନିଚ୍ଛମ କୃପନା ଫଲ ହେ ତବ। ସେ ଧନଞ୍ଜୟ ଭକ୍ତି ଯୋଗକୁ ଆଶ୍ରୟ କରି ସମସ୍ତ ସକାମ କର୍ମ ତ୍ୟାଗ କର ଏବଂ ସେଇ ଚେତନାରେ ସମ୍ପୂର୍ଣ୍ଣ ଶରଣରେ ଆସ, ଯେଉଁମାନେ କର୍ମଫଳ ଉପଭୋଗ କରିବାକୁ ଇଚ୍ଛା କରନ୍ତି ସେମାନେ କୃପଣ ଅଟନ୍ତି, ସବୁବେଳେ କର୍ମ କରିବି ମୁଁ ତା ଫଳ ପାଇବି, କୃପଣ। ଆଚ୍ଛା ଭାବାର୍ଥ, ଯେ ପ୍ରକୃତରେ ବୁଝିପାରିଛି ଯେ ସେ ହେଉଛନ୍ତି ଭଗବାନଙ୍କର ଶାଶ୍ୱତ ସେବକ, ଅର୍ଥାତ୍ ସେ ନିଜର ସ୍ୱରୂପ ସ୍ଥିତିକୁ ଜାଣିପାରିଛି, ସେ ସମସ୍ତ ପ୍ରକାର କର୍ମ ତ୍ୟାଗ କରି ଏକମାତ୍ର କୃଷ୍ଣ ଚେତନାରେ ହିଁ କର୍ମ କରେ। ଏସବୁ ଗୁରୁଦେବ ସେଟା ଓଡ଼ିଆରେ କୁହନ୍ତି ଚଷୁ କୁଟିବା କାମ, ଚଷୁଟା କୁଟିଲେ କ'ଣଟା ହବ, ଚଷୁ କ'ଣ କୁହନ୍ତୁ, ଏ ଯେଉଁ ଅଗାଡ଼ି ତୁଷ ତା କୁଟିବ, ତୁଷାବଘାତି ନା ତୁଷାବଘାତି, ଭାଗବତରେ କୁହା ହେଲା ଭକ୍ତି ଯିଏ ଭଗବାନଙ୍କର ଭକ୍ତି କରୁନି ସେ ସଂସାର ବହୁତ ଦକ୍ଷ, ବହୁତ ଖଟୁଛି, ତୁମେ ଯେମିତି ଦିନରାତି ଖଟୁଛ କଲେ କ'ଣଟା ହବ, ଚଷୁ କୁଟିବା ଯାହା ସେ ଚଷୁ କୁଟିଲେ କ'ଣଟା ହବ, ଧାନ ବାହାରିବ, ଚାଉଳ ବାହାରିବ, ବାହାରିବନି, ହାତଟା ବଥା ଆଉ ସମୟଟା ଯିବ, ଶରୀର ପୀଡ଼ା କେବଳ, ସଂସାର ଯେତେ ଦକ୍ଷ ଜଣେ କାମ କରୁ ଯଦି ଭଗବାନଙ୍କର ଆଶ୍ରୟ ନେଉନି ସେ ଚଷୁ କୁଟିଆ କାମ, ଜଗତରେ ଏଇଟା ମହାନ ଜଗତର, ହଁ ସେ ଏହା ପାଇଁ କଲା, ତା ପାଇଁ କଲା, ତା ପାଇଁ କଲା, ପେପର ବାହାରି ପଡ଼ୁଛି, ଲୋକ ତୁମକୁ କହିବେ ଇଏ ବହୁତ ସାହାଯ୍ୟ କରୁଛି, ଆମ ପାଇଁ ସେଇଟା ହେଉଛି ଚଷୁ କୁଟା କାମ। ଜାଗତିକ କୌଣସି କାର୍ଯ୍ୟକୁ ଆମେ କେବେ ପସନ୍ଦ କରୁନା, ଯଦି ସେ ହରିଭକ୍ତି କରୁନି, ହରିଭକ୍ତି ସହିତ ଯୁକ୍ତ ନା ସବୁ, ଏ ତ ଆମର ଡାଇରେକ୍ଟ କଥା ଗୁଡ଼ାକ, ଆଉ ଏଇଟା ସମାଜ ବର୍ତ୍ତମାନ କହିଲେ ଅସୁବିଧା ଅଛି, ଲୋକ ବୁଝିପାରିବେନି, ସେ ତୁମକୁ ଘରେ ହଇରାଣ କରିବେ, ଆତ୍ମା ପାଇଁ ଗୋଟା ସେଇଟା ଆମର ଆତ୍ମ ଜିନିଷଟା, ଆମେ ସର କଥା କ'ଣଟା କହିବୁ, ଏଇଟା ସବୁ ଆତ୍ମ ଜିନିଷଟା ନା, ଏଇଟା ଆତ୍ମତତ୍ଵଟା, ଭକ୍ତି ଯିଏ କରୁନି ଜଗତରେ ସେ ବହୁତ ବଡ଼ କାମ କଲେ ବି ଆମେ ତ ଗ୍ରହଣ କରିବୁନୁ, କାରଣ ଏତେ ତାର କିଛି ଲାଭ ବି ହେବନି, ଚଷୁ ଗୁଡ଼ା କାମ ଏଗୁଡ଼ା ଖାଲି ପରିଶ୍ରମ ଗୁଡ଼ା କରିବ, ସମୟ ଗୁଡ଼ା ଚାଲିଯିବ, ଦୁଃଖରେ ଯିବ। ପ୍ରଭୁ ତ ଏମିତି କଥା କହୁଛନ୍ତି, ମୁଣ୍ଡ ଖରାପ କଥା କହୁଛନ୍ତି ସବୁ, ଏତେ କୁହ ଭଗବାନ ଏମିତି ତାଙ୍କୁ ବୁଦ୍ଧି ଦେଇଛନ୍ତି, ଗୀତାର କଥା ସେ କହୁଛନ୍ତି, ମୁଁ ଡାକୁଥିଲି ଭାରତ ବର୍ଷର ସବୁଠୁ ବଡ଼ ନେତାକୁ, ମୁଁ କହୁଥିଲି ତୁମେ ଆସିକି ଗୀତା ପ୍ରଚାର କର, କିଛି ହେଇପାରିଲେ ଗୀତାରେ ତାଙ୍କୁ ସମସ୍ତେ କହୁଥିଲେ, ଦେଖ ଦେଖ ତୁମକୁ ସମସ୍ତେ ମାନୁଛନ୍ତି, ତୁମେ ଆଟଲିଷ୍ଟ ଗୋହତ୍ୟା ବନ୍ଦ କର, ପୂର୍ବ ତାଙ୍କୁ କହୁଛନ୍ତି, ଆପଣ କହିଲେ ଯେହେତୁ ଗୀତା ଧରୁଛନ୍ତି ଆପଣ, ଆପଣ କହିଲା ମାନେ ଲୋକ ମାନିବେ, ଗୋହତ୍ୟା କରିବେନି, ସେ କହିଲେ ନା ଏଇଟା ତାଙ୍କ ଧର୍ମ, ପୂର୍ବ ରାଗି ହେଉଛନ୍ତି, ଦେଖ ଗୀତା ପଢ଼ୁଥିଲେ ନମୋର୍ମନ୍ୟ ଦେବାୟ, କିନ୍ତୁ ସେ କହିଲେନି ସେତିକି, ଭକ୍ତି କରୁନାହାନ୍ତି ନା, ଚିତ୍ତଶୁଦ୍ଧି ନାହିଁ ଆଉ କହିଲେନି, ତାଙ୍କୁ ସମସ୍ତେ ଫଲୋ କରୁଥିଲେ, ସବୁ ଜାତିର ଲୋକ ଫଲୋ କରୁଥିଲେ। ସେ ମନା କରିଥାନ୍ତେ କେହି ଗୋହତ୍ୟା କରେନି ଭାରତରେ, ମନ୍ଦେଇ ଥାନ୍ତା। ପୂର୍ବାଦ କହିଲେ ତାଙ୍କୁ କୁହାଗଲା ତୁମେ ଏଇଟା କୁହ, ସେ ମନା କଲେ। ଆଉ ସେ ଅହିଂସା ପରମ ଧର୍ମ, ଅହିଂସା ପରମ ଧର୍ମ କହୁଥିଲେ, ଅହିଂସା 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 କହୁଥିଲେ, ହିଂସାରେ ହିଁ ମଲେ। ଏମିତି ପ୍ରଭୁପାଦଙ୍କର ଡାଇଲଗ କାହିଁକି କାହିଁକି ହେଲା ଜୀବନ ଅସନ୍ତୋଷ ପାଇଲେ? ଏଇ ଭଗବାନଙ୍କୁ ଡାକି ନାହାନ୍ତି, ଯେ ଅହିଂସା କରୁଥିଲେ ସେ ହିଂସାରେ ଚାଲିଗଲେ ଜଗତରେ। ସେଥିପାଇଁ ଆମେ ତାକୁ ଘୃଣା କରୁନେ, କିନ୍ତୁ ଜଗତର ମହତ୍ଵ କାହାକୁ ଦବାନି, ଭକ୍ତଙ୍କର ଏଇଟା ଆମେ ଘୃଣା କରିବାନି। କାରଣ ତାଙ୍କ ସ୍ଥିତିରେ ସମାଜ ବି ସମାଜ ଚାଲିବ, ସମସ୍ତ ସମିତି କାମ ଚାଲିବ, ପରିବାର ଲୋକ ପରିବାର କାମ କରିବ, ବିଜନେସ୍ ବାଲା ବିଜନେସ୍ କାମ କରିବ, ଗାଡ଼ି ବାଲା ଗାଡ଼ି କାମ କରିବ, ସବୁ ସଂସାର ଚାଲିବ। କିନ୍ତୁ ଆମେ ତାପରେ ମହତ୍ଵ ଦବାନି, ବିଶେଷତ୍ଵ ଆମର କିଛି ବୈଶିଷ୍ଟ୍ୟତା ଆମେ ତାପରେ କିଛି ନାହିଁ। ଆମର କେବଳ ଗୋଟିଏ ଜିନିଷକୁ ଲକ୍ଷ୍ୟ କରିବା, ହରିଭକ୍ତି ଏଥିରେ ଯୁକ୍ତ ଅଛି କି ନାହିଁ। ଯଦି ହରିଭକ୍ତି ନାହିଁ, ସେ ଆମର କେତେ ନିଜର ହେଲେ ବି କ'ଣ, ତାର ଅମଙ୍ଗଳ ହବ ହିଁ ହବ। ହରିଭକ୍ତିରେ ସେ ଭଜନ କରୁନି, ତୁମେ ଯେତେ ଭଲ କାମ କରିକି ସବୁ କରିପକେଇ କରିବେ କ'ଣଟା, ଆଉ ଭଜନଟା ତ କରୁନା, ଆଉ ସବୁ ତୁମ ଅମଙ୍ଗଳ ଆସିବ। ଆଉ ଜୀବର ମଙ୍ଗଳ କେବଳ ହରିଭକ୍ତିରେ ହବ, ସେ ଯେତେ ଲାଗି ଲାଗି ରହିବ ସେ ସବୁ କାମ ଛାଡ଼ିକି ଆଉ କୃଷ୍ଣଙ୍କର ସେବା କରିବ, ଭଜନ କରିବ। ସେ କଥା ସେ କହୁଛନ୍ତି, ପ୍ରଭୁଜୀ ମହାରାଜ କହୁଛନ୍ତି ନା, ସେ ସମସ୍ତ କର୍ମ ତ୍ୟାଗ କରି ଏକମାତ୍ର କୃଷ୍ଣ ଚେତନା ହିଁ କର୍ମ କରେ। ପୂର୍ବରୁ କୁହାଯାଏ ଯେ ବୁଦ୍ଧି ଯୁଗର ଅର୍ଥ ହେଲା ଭଗବାନଙ୍କର ପ୍ରେମପୂର୍ଣ୍ଣ ଦିବ୍ୟ ସେବା। ଏ ପ୍ରକାର ସେବା ବା ଭକ୍ତି ଯୁଗ ଜୀବର ଏକମାତ୍ର କର୍ତ୍ତବ୍ୟ କର୍ମ ଅଟେ। ପୁରା ଷ୍ଟ୍ରେଟ୍ କଥାଟା, ସେ ଶୁଳ୍କ ରହିଲା କର୍ମ ଉପରେ, ସେ ସବୁ ଟାଣିଲେ ଭକ୍ତି ଉପରୁ। ଏଇଟା ଭକ୍ତି ପରା ଅର୍ଥ କୁହାଯାଏ। ଆଚାର୍ଯ୍ୟ ମହାପ୍ରଭୁଙ୍କର ଇଚ୍ଛାଟା ଏଇଟା ଥିଲା, ଆଉ ସେ ଭଗବାନଙ୍କ ଲୋକ ଆଉ ସେ ଟିକା ଟିପ୍ପଣି ସବୁ ତାଙ୍କୁ ତ ତାଙ୍କ ପାଖରେ ସବୁ ଆସିକି ମିଶିଲା, ତାଙ୍କୁ ଭଗବାନ ସବୁ ମିଳିଲା, ସବୁ ଭଗବାନ ପ୍ରଭୁ ଶୁଦ୍ଧ ବୁଦ୍ଧି ଦେଲେ। ମହାପ୍ରଭୁ ଗୋସାଇମାନଙ୍କୁ କହିଗଲେ ନା, ଆଉ ଶ୍ରୀଧର ସ୍ୱାମୀଙ୍କର ସିଦ୍ଧାନ୍ତକୁ ଖଣ୍ଡନ କରିବନି, ସ୍ୱୟଂପାଦ ନୃସିଂହଦେବଙ୍କର କୃପା ପାଇଛନ୍ତି। କିନ୍ତୁ ସବୁ ଭକ୍ତି ପରେ ତାଙ୍କର ଅର୍ଥ ହେଲା ସାର୍ବଜନୀନ ଅର୍ଥ, ତାଙ୍କ ଅର୍ଥକୁ ନେଇ ସମସ୍ତେ ଅର୍ଥ କରିବେ ଶ୍ରୀଧର, କିନ୍ତୁ ତାଙ୍କ ସବୁ ଭକ୍ତି ପରା ଅର୍ଥ କରିବ। ଯେମିତି କୁହାହଉଛି କର୍ମରେ ଆସକ୍ତି ତ୍ୟାଗ କରିବ, କୁହାହେଲା ଆଉ କ'ଣ କରିବ, ଯୋଗସ୍ଥ ହବ, ଆଉ କ'ଣ କରିବ, କର୍ତ୍ତୃତ୍ୱ ଛାଡ଼ିବ, କେମିତି ଯିବଟା ହବ କୁହ ଦେଖିବା, ତୁମେ କେଉଁ କର୍ମ କରିକି ଛାଡ଼ିଦେବ କର୍ତ୍ତୃତ୍ୱ ଅଭିମାନ ଦେଖିବା, ତୁମେ ଗଛଟା ଲଗେଇଦେଲେ ଦେଖିଛ କ'ଣ କ'ଣ ହଉଛି, ତୁମେ ଏଠି କ'ଣ କରିଦେ କ'ଣ, ମୁଁ ଏଇଟା କରିଛି ନା ସବୁବେଳେ, ଆଣି କାହାକୁ ଦେଲି, ଖାଇବାକୁ ଦେଲି, ଏମିତି ଦେଲି, ଏ ଲୋକ ସାହାଯ୍ୟ କଲି, କୁହ କି ଯିଏ କରିବ ତାର କର୍ତ୍ତୃତ୍ୱ ଅଭିମାନ, ଆଜ୍ଞା ହେଇ ରାସ୍ତାଟା ମୁଁ କଲି, ମୁଁ ଏମିତି ସାହାଯ୍ୟ କଲି, ଏଠି ଏଟା କରିଦେଲି, ଏଠି ଏମିତି କଲି, କେମିତି ଛାଡ଼ିଦେବ, କିଏ ବି କଲେ କର୍ମ ସେ କହିବେ ନା ମୁଁ ଏଇଟା କରିଛି ଆଉ ମୁଁ ତାକୁ ସାହାଯ୍ୟ କଲି ଆଉ। ଆଉ ଯୁଗସ୍ଥ ହବ କେମିତି, କର୍ମ କଲେ ସୁଖ ଦୁଃଖ ଆସିବ, ଆଉ ଫଳ ଆଖ୍ୟାଙ୍କା ଛାଡ଼ିବେ କେମିତି, କୁହାହେଇଗଲା ଏଇଟା ଏଇଟା କର ବୋଲି, କରିବ କେମିତି, ସେଥିପାଇଁ ଆମର ଭକ୍ତି ପରା ଅର୍ଥକୁ ନିଆ ହବ। ଏଇଟା ସେଟା କର୍ମ ଉପରେ ଏଇଟା କୁହାଗଲା ବୋଲି କର୍ମର ନିୟମଟା ଦିଆହେଲା, ଯିବ କରିବ କେମିତି, ସିଧା ଆଚାର୍ଯ୍ୟ ଲେଖିଦେଲେ ବୁଦ୍ଧି ଯୋଗ ଅର୍ଥ ହେଲା ଭଗବାନଙ୍କର ପ୍ରେମପୂର୍ଣ୍ଣ ଦିବ୍ୟ ସେବା, ଜୀବର ଏକମାତ୍ର କର୍ତ୍ତବ୍ୟ, ଭଗବାନଙ୍କ ସେବା କଲେ ସବୁ ହେଇଯିବ। ଟିକେ ନିକିଏ ତୁମକୁ ବୁଝେଇବ, ଇଜନ ଗୋଟେ ଶ୍ଳୋକ ପଡ଼ିଛି ବୋଲି ତୁମକୁ ଟିକେ 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 ବୁଝା ହଉଛି, ତୁ ଗୋଟିଏ କାମଟା କଲେ ଗଛ ମୂଳରେ ପାଣି ଦେଇଦେଲେ ସବୁ କାମ ସରିଲା, ହରିଭକ୍ତିଟା କରିଦେଲେ ଜଗତର ସବୁ କାମଟା ହେଲା। ଆଉ ତୁମେ ତାକୁ ଛାଡ଼ିକି ତୁମେ ଯେତେ ପ୍ରକାର ସେଟ୍ଅପ୍ କରିବା ପାଇଁ ଚାହିଁବ ସେଥିରେ କିଛି ହେଇପାରିବେ, ସେଥିପାଇଁ ସେ ଡାଇରେକ୍ଟ ଭକ୍ତି ପରା ଅର୍ଥରେ ଲେଖୁଛନ୍ତି। କେବଳ କୃପଣମାନେ ଅଧିକ ପରିମାଣରେ ଭୌତିକ ବନ୍ଧନରେ ବାନ୍ଧି ହେବା ନିମିତ୍ତ ସେମାନଙ୍କର କର୍ମଫଳ ଉପଭୋଗ କରିବାକୁ ଇଚ୍ଛା କରନ୍ତି। କୃପଣମାନେ କ'ଣ ଏଇଭଳି ଖାଲି ଖଟିବି, ସେ ପଇସା ଆଣିବି, ପଇସା ମୁଁ ତାକୁ ଏଇଟା ଏ କାମ କରିବି, ସେ କାମ କରିବି, ଏଇଟା ଭୋଗ କରିବି, ସେଇଟା କୃପଣ କୁହାଯାଏ, ସେଇଟା କର୍ମଫଳରେ ବାନ୍ଧି ହେଇଛି, କୃପଣ ଫଳ ହେ ତମେ ଦେଖିଲେ। ତା ବ୍ରାହ୍ମଣ ତା ଜୀବନର ମୂଲ୍ୟଟା ବୁଝୁନାହାନ୍ତି, ମୋ ଶରୀରଟା ନଷ୍ଟ ହେଇଯିବ ଦିନେ, ମୁଁ କ'ଣ ନେଇଯିବି, ସେ କ'ଣ କେଉଁଠି ପଢ଼ୁଥିଲୁ ମୁଁ ଛୁଆଟି ଗୋଟେ ଶୁଣୁଥିଲୁ ନା କ'ଣ, ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି, କହି ମନ ଆରେ ବଦିତର ଅଛି ନା କ'ଣ, ହଁ କହି ମନ ଆରେ ମୋବୁଲ କର କଳାଶ୍ରୀ ମୁଖବାରେ ଦେଖିବା ଚାଲ, କରୁ କରୁ ତ ଆରମ୍ଭ କରିଛ ଆଉ, କହି ଗୋରେ ଖ ଆଉ, ଖଣ୍ଡି ଖଣ୍ଡି ଶୃଗାଳ କ'ଣ, ଶୃଗାଳ ଶ୍ୱାନ ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଏ ଯେଉଁ ପିଞ୍ଜରା କାଠି ଦେଖିବେ ନା, ପୂର୍ବ ତାର ଉଦାହରଣ ଦେଉଛନ୍ତି, ଯେ ଭଗବାନଙ୍କ ଲୋକ ଆଉ କହିଲେ, ଏଇ ଯେଉଁ ଆହାର ନିଦ୍ରା ଭୟ ମୈଥୁନ ଏ ଯେଉଁ ସଂସାର ସୁଖ, ଏଇଟା କ'ଣ କହିଲେ, ଗୋଟେ ଡଗ ଗୋଟେ କୁକୁର ସେ ଗୋଟେ ହାଡ଼ୁକୁ ଧରିଛି, ଭାବିଲେ ବୁଝୁଛନ୍ତି, ଏ ଯେଉଁ ଖଟିକି ଯେଉଁ ଜନାସ୍ଥାନ ହେଉଛ, ଯେଉଁ ଭାବୁଛ ମୁଁ ବହୁତ ବଡ଼ ଦକ୍ଷ କାମ କରୁଛି ସଂସାର ଯେତେ କର୍ମ, ଆଚାର୍ଯ୍ୟ ସିଏ ଭଗବାନଙ୍କ ଲୋକ ଆଉ ଆମେ କ'ଣ ଏଇଟା ମହତ୍ଵ, ଆଉ ଏଇଟା ଆମେ ଭଗବାନ ନ ପାଇପାରୁ, ତାଙ୍କ ଆଖି ଖୋଲିଦେଲେ ସିଏ ଆଉ ଶାସ୍ତ୍ରରେ ସେ ଚକ୍ଷୁ ଦେଇଦେଲେ, ସଂସାର ଯେତେ ବଡ଼ ବଡ଼ କର୍ମ ହେଉଛି ସେଗୁଡ଼ା ଆମ ପାଖରେ କ'ଣ, କୁକୁର ହାଡ଼କୁ ଚୋବେଇବା ଯା, ବୁଝିପାରୁଛ ତ, ହାଡ଼ ଅସ୍ଥିଟାକୁ ମ କୁକୁର ଗୋଟେ ହାଡ଼ ପାଇବାର କ'ଣ ଲାଗେ ତାକୁ, କିଛି ମିଳୁନଥିବ, କାରଣ ଦିନ ମାନ ସେ ଆଗକୁ କାମୁଡ଼ିବ କାମୁଡ଼ିବ, ଫୋପାଡ଼ି ଦେଇ ପଳେଇବ, ପୁଣି ଯିବ ବୁଲି ବୋଲିକି ପୁଣି ସେ ଆଗକୁ କାମୁଡ଼ି ଦେବ, ସେଥିରେ କ'ଣ ଅଛି କ'ଣ ବାପା, ହେ ମୁଁ ଦେଖିଛି ବିଲ ବିଲ ଗାଈ ଚୋରିଆ ଗଲାବେଳକୁ ସେ ତାର ପଡ଼ିଥିବ ସେଠି, ଆଉ ସେ ପେଟେ ପେଟେଇକି ପଡ଼ିଥିବ, ପେଟେ ପଡ଼ି ସେ ଆଉ କାମୁଡ଼ିଥିବ, ସେଥିରେ କିଛି ନା ପେଟ ପୁରିବ କୋଉ ତର କିଛି ନାହିଁ, ସେ ବାସନା ଟିକେ ତାକୁ କ'ଣ ଲାଗୁଥିବ, ସେ ଆଉ କାମୁଡ଼ିଥିବ କାମୁଡ଼ିଥିବ, ଏ ସଂସାର ଆହାର ନିଦ୍ରା ଭୟ ମୈଥୁନ ସଂସାର କର୍ମ ହେଉଛି ଏହା ପୂର୍ବ ସେ ଚର୍ବିତ ଚର୍ପଣ ହେଲା କିଛି ନାହିଁ, ସେଇ ଶୁଷ୍କ ଯେଉଁ କହନ୍ତି ହାଡ଼କୁ ଚୁବିଆ ଯାଉ, ଏଇ ପଞ୍ଜରା କାଟିକି ଖାଇବେ ବାଣ୍ଟିକି ଖାଇବେ ଆଉ, ଆଉ କୃପଣ ଏଗୁଡ଼ା କୃପଣ କ'ଣ ବୁଝିପାରିବେ, ଏଗୁଡ଼ା କିଛି ବୁଝିପାରିବେ, ଜୀବନର ସବୁ କିଛି ଚାଲିଯିବ, ତାପରେ କ ଖପରେ ଗ କହିବେ ନା, ଗଲାଣି ତୋ ସଙ୍ଗରେ ଯେତକ ଜନ, ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ, ତାପରେ ଘ ଘର ଘରଣୀ ଘର ଘରଣୀ ଦେହ କିଳା ଉଠିବେ, ଘେନି ବନ୍ଧୁ ବାନ୍ଧବ ଶୁଦ୍ଧ ହୋଇ, ବୁଝିବା ଯିବା ବୋଲେ ଏବେ ନଣ୍ଡା ହି ପଡ଼ୁଛ, ତୁମ ପାଇଁ ନଣ୍ଡା ସମାନ ହେବେ, ଏବେ କଣ ନଣ୍ଡା ହଉଛ, ଏବେ ନଣ୍ଡା ପଡ଼ି କେସ କରି ଦେଖୁଛ, ଆ ମୁଁ ବାଜି ହେଇଗଲି, ସିଏ ନଣ୍ଡା ହେବେ ତୁମ ପାଇଁ ଅଶୁଦ୍ଧି ହେଇଗଲୁ ମରିଗଲା ସିଏ, ଆଉ ଏବେ ଯାହାକୁ ପୋଷୁଛ ସେ କହିଲେ ଆମେ ଅଶୁଦ୍ଧ ହେଲୁ, ସେ ଚାଲିଗଲେ ଅଶୁଦ୍ଧ ହେଇଗଲା, ସେ ଦେହ ସମ୍ପର୍କ ଥିଲା ନା, ସିଏ ତ ମରିଗଲା ତୁମର କ'ଣ ଅସୁବିଧା ହେଲା, ସେ ଦେହ ସମ୍ପର୍କ ଥିଲା, ତା ଦେହଟା ନଷ୍ଟ ହେଲା ଅଶୁଦ୍ଧି ମୋ ଦେହ ହେଲା, ସୁଶୁଦ୍ଧି ହେବେ ନଖ କାଟନ୍ତିନି, ନଖ କାଟିବେ କେଶ କାଟିବେ ସବୁ କାଟି ସଫା ହେବେ, ଅଶୁଦ୍ଧି ହେଲା, ଯାହା ବର୍ତ୍ତମାନ ପିତା ମାତା କହି ଆଲିଙ୍ଗନ କରି ପୁତ୍ର ସ୍ତ୍ରୀ ରଖୁଛନ୍ତି ତାକୁ ଛୁଆଁ ହେବ, ସେ ଏତେ ଖୋଲିକି ଓଡ଼ିଆରେ ସେ ଲେଖି ଦେଇଗଲେ, ଓଡ଼ିଆ ଭଳିଆ କ'ଣ, ଓଡ଼ିଶା ଭଳିଆ, ଓଡ଼ିଶା ଭଳିଆ ବୈଷ୍ଣବ ସିଦ୍ଧାନ୍ତ କେଉଁ ଜାଗାରେ ନାହିଁ, ଓଡ଼ିଶାରେ ଯେଉଁ ବୈଷ୍ଣବ ଜିନିଷ ଗୁଡ଼ାକ ରହିଛି ମୁଁ ଦେଖିଲି ସବୁ ବସିକି ସବୁ ଟିକେ ନେଇକି, ଆମର ଆମର ଢଗ ଢଗ ଆମର ଢଗ ଢଗାଳି କୁହନ୍ତିନି, ଢଗ ଢଗାଳି କୁ ଆରମ୍ଭ କରି ଜୀବନଶୈଳୀ ଆରମ୍ଭ କରିକି ପୁରା ଆମର ଆମର ବୈଷ୍ଣବ ସର୍ବୋଚ୍ଚ ସିଦ୍ଧାନ୍ତ, ଆମର ଯେତେ ସର୍ବୋଚ୍ଚ ସିଦ୍ଧାନ୍ତ ଆମ ସବୁ ଓଡ଼ିଆର ସଙ୍ଗୀତରେ ରହିଛି, ଯେଉଁ ଯେତେ ରାସର ଯେତେ ଯେଉଁ ରସର ସର୍ବମାଧୁର୍ଯ୍ୟ ରସର ଯେଉଁ ଜିନିଷ ଗୁଡ଼ାକ ମୁଁ ଦେଖୁଥିଲି ସେ ଭଜନଟା ସବୁ ଏବେ ସବୁ ମୋତେ ଭାରି ଇଚ୍ଛା ହେଉଛି ସେଇଟା ସବୁ ଶୁଣିବା ପାଇଁ, ଆଉ ବ୍ରହ୍ମଚାରୀ ଜୀବନ ବହୁତ ହଜାର ହଜାର ଥର ସେଗୁଡ଼ା ସବୁ ଶୁଣିଛି, ଆଉ ସେଗୁଡ଼ା ସବୁ ଦେଖୁଛି ଆର କେତେ ତ ଗୋଟେ ସିଦ୍ଧାନ୍ତ ଆମ ଆଚାର୍ଯ୍ୟମାନେ ଲେଖିଛନ୍ତି, ଆଉ ଏତେ ରସ କୌଣସି କବିତାର ନାହିଁ, ସେ ଯେଉଁ କ'ଣ ଆଗଦୂତି ଆଜ ରାତି, ଆଜି ଦେଖୁଥିଲି ମୁଁ ସେ ଭଜନ ବହୁତ ଦିନ ମନେ ପଡ଼ିଲା, ଆଗଦୂତି ଆଜ ରାତି ଶ୍ୟାମ ପ୍ରୀତି ନୋହି ଲାଗୁ, ସେଥିରେ ଲାଷ୍ଟକୁ ସେ ଲେଖୁଛନ୍ତି ଗୀତେ ବୋଲେ ବନମାଳି, ସେଥିରେ ସେ ଲେଖୁଛନ୍ତି ମୋର ରାଧାଣୀ କହୁଛନ୍ତି ମୋ ପୁଷ୍ପର ଗଭା ନା ମୋ କେଶର ଗଭା କ'ଣ ମୋର କେତେ ମତେ ବଢିଆ ଲାଗୁ, ସେଟା ଶୁଣିଲା ଲାଷ୍ଟ ଗୀତେ କହେ ବନମାଳି କ'ଣ ଲାଷ୍ଟକୁ ସେ କହୁଛନ୍ତି ମୋ ପୁଷ୍ପ ପୁଷ୍ପର ଯେଉଁ ଗଭାରେ ଯେଉଁ ପୁଷ୍ପ ରଖିଥିଲେ ସେ ମଉଳି ଗଲା, ଇଏ କୋଉଠି କହୁନୁ ମୁଁ କେତେ ବେଙ୍ଗଲୀ ବେଙ୍ଗଲର ପଦାବଳୀ ମୋ କତ ସବୁ ରହିଛି, ମୁଁ ସବୁ ହାତ ମାରି ଗୋଟେ ଗୋଟେ ଦେଖିଛି, ଇଏ ଭଳିଆ କୋଉଠି ରସ ନାହିଁ, କାରଣ ସେମାନେ ପୁରା ସଖୀ ଭାବରେ ପୁରା ମଞ୍ଜରୀ ଭାବରେ ସବୁ ରହିଥିଲେ, ପୁରା ସବୁ ରଚନା କରିଦେଲେ ସବୁ ରସ ମାନେ ବୈରାଗ୍ୟ ଜ୍ଞାନ ସବୁ ଜିନିଷ ଓଡ଼ିଶାରେ ଅଛି, ଉତ୍କଳ ଭୂମି ଆଉ ଜଗନ୍ନାଥଙ୍କର ଦେଶଟା, ଭାଗବତ ଏଠି ମୁଖ୍ୟ ଜିନିଷ ଭାଗବତ ପ୍ରାଧାନ୍ୟ, ଅଲଗା ଆଡ଼େ ସବୁ ଖିଚୁଡ଼ି ନା, ଆଉ ସେ ୟାକୁ ପଢ଼ିଦେବେ ତାକୁ ପଢ଼ିଦେବେ ତାକୁ ପଢ଼ିଦେବେ, ଆମର ସବୁ ସବୁ ଭାଗବତ ପଢ଼ା ହଉଥିଲା, ଏଇ କୋଉଠି ରାମଚରିତ ମାନସ ରାମାୟଣ ଗୋଟେ ପାରାୟଣ ଗୋଟେ ଆମ ଓଡ଼ିଶାରେ ନଥିଲା, ଓଡ଼ିଶାରେ ଘରେ ଘରେ କେବଳ ଲୋକ ପଢ଼ୁଥିଲେ ଭାଗବତ, ଓଡ଼ିଆ ଭାଗବତ ପଢ଼ୁଥିଲେ, ସେ ତାଙ୍କ ଜ୍ଞାନ ଥିଲା, ଆଉ ଲୋକ ଏଇଟା ବୁଝିନି କୃପଣ ଶିଶୁ କେତେ ସେ କହି ମନ ଆରରେ ଶିଶୁ ଲେଖିଛନ୍ତି ନା, ଆଉ କଖ ଗ ଘ ତାପରେ ସବୁ ବାହାରେ ଉପରେ ତ ନେଇକି ଲଗେଇବେ ଲାଷ୍ଟ ପର୍ଯ୍ୟନ୍ତ, ଆଉ ସବୁ କେତେ ବଢିଆ ବଢିଆ କଥା କହିଛନ୍ତି ସବୁ, ଏ କୃପଣ ଯେଉଁମାନେ ସେ କଥା ସେ କହୁଛନ୍ତି, କେବଳ କୃପଣ ମାନେ ଅଧିକ ପରିମାଣରେ ଭୌତିକ ବନ୍ଧନରେ ବାନ୍ଧି ହେବାନି, ତ ସେମାନଙ୍କର କର୍ମଫଳ ଉପଭୋଗ କରିବାକୁ ଇଚ୍ଛା କର, ମଣିଷ ଯେତେ କର୍ମଫଳ ଭୋଗିବାକୁ ଇଚ୍ଛା କରିବ ସେଠି କର୍ମବନ୍ଧନରେ ବାନ୍ଧିବ, କୃଷ୍ଣ ସେବା ବା କୃଷ୍ଣ ଭାବନାରେ କର୍ମ କର, ଏଟା ସବୁବେଳେ ଦ୍ରୌପଦୀ ଲେଖିବେ, ସବୁବେଳେ ଏଟା ଲେଖିବେ, ଏଟା ଭକ୍ତିପରା ଅର୍ଥ ନା, ସବୁବେଳେ ସେଟାକୁ ଆଣିବେ, କାରଣ ଆମେ ଯେତେ ଆଲୋଚନା କରୁଛେ ତାର ସାର ହେଲା ନାମ କରିବା କୃଷ୍ଣଙ୍କର ସେବା କରିବା, ବାସ୍ ସିଦ୍ଧାନ୍ତଟା କାହିଁକି ଜାଣୁଛେ ନା, ଏଇଟା ନ କରିକି ସିଆଡ଼େ ପଶିଯିବା, ସେଠି ବାଟ ଗୁଡ଼ାକ ବନ୍ଦ କରାହଉଛି, ଜଣେ କହିବେ ତାହେଲେ ଏଇଟା କରିବି, ଆରେ ସେଟା କରିପାରିବ ନା, ଡାଇରେକ୍ଟ ତୋର ଆସକ୍ତି ଅଛି କର୍ମ ଉପରେ, ସବୁ ବାଟ ବନ୍ଦ କରାହଉଛି, ଇଏ ବାଟରେ ଗୋଟେ ବାଟରେ ଆସ ଯିବଟା ଏତେ ସିଦ୍ଧାନ୍ତ କାହିଁକି ନୁହଁ ଆଚାର୍ଯ୍ୟମାନେ କହିଲେ ଭଗବାନ ତ ଗୋଟିଏ ଶ୍ଳୋକ କହିଥାନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ଅର୍ଜୁନକୁ ତ ଗୋଟେ ଲାଷ୍ଟରେ ଏଇଟା କହିବାର ଥିଲା ସବୁ ଧର୍ମ ଛାଡ଼ି ବହୁତ ଶରଣ ନାହିଁ ଶାଶୁ ଲୋକ କାହିଁ କହିଲେ ତା ସେତିକି ସନ୍ଦେହଟା ରହି ଯିବୁକୁ ଏତେ ପ୍ରକାର ସିଦ୍ଧାନ୍ତ କାହିଁ କୁହାଯାଉଛି ସେ ଗୋଟିଏ ବାଟକୁ ଆସିବା ନାହିଁ ସେ ସରଳ ହେଇ କୃଷ୍ଣଙ୍କୁ ନିର୍ଭର କରିବ ତାଙ୍କ ନାମ ଟିକେ କରିବ ତାଙ୍କ ସେବା ଟିକେ କରିବ ଏତିକି ଫିନିସ୍ ବେଶୀ ବଡ଼ ଯେଟା ଟାସ୍କ ନୁହେଁ ଗୋଟେ ବହୁତ ବଡ଼ କାମ ନୁହେଁ ଭକ୍ତି ଯୋଗଟା ଆମର ସବୁ ମୁଣ୍ଡ ଇଆଡ଼େ ତାଡ଼େ ବସିକି ସବୁ ପାଗଳ ହେବା କଥା ସରଳରେ ବାସ୍ ସାହୁ କହିଛି ପାଚିଲା ଧାନରେ ମହି ଦେଉଛି ମୋର କ'ଣ ଦରକାର ଅଛି ମୋତେ କହିଛ ସାହୁ ଆଉ ମୋର ଜୀବିତ ଆଉ ଯାହା କରିଦେବେ ସେଇଟା ମୋତେ ଗୁରୁ ବୈଷ୍ଣବ କହିଛନ୍ତି ମୋର ଟିକେ ସେବା କଲି ନାମ ଟିକେ କଲି ତାହା ଉପରେ ନିର୍ଭର କଲି ଯାହା ହବ ଦେଖିଲା ଖୋଳତାଟା ନୀତି କଲେ ମଲ କାହିଁକି ଏମିତି ହେଲା କାହିଁକି ଏଇଟା ହେଉନି ଖୋଳତାଟା ଯେମିତି ଖୋର୍ତ୍ତା ନୀତି କଲେ ତୁମେ ହଇରାଣ ହବ ଏଠି ସେ କଥା ସେ କହୁଛନ୍ତି ସବୁବେଳେ ସେ କୃଷ୍ଣ ଭାବନା ଏ ଗୋଟିଏ ଭାବାର୍ଥରେ କେତେ ସେଥର କୃଷ୍ଣ ଲେଖିଛନ୍ତି କୃଷ୍ଣ ସେବା ବା କୃଷ୍ଣ ଚେତନା କୃଷ୍ଣ ଭାବନାରେ କର୍ମ କରିବା ବ୍ୟତୀତ ଅନ୍ୟ ଭାବନା କରଣୀୟ କର୍ମ ଗୁଡ଼ିକ ଘୃଣ୍ୟ କର୍ମ ଅଟେ ପ୍ରଭୁ ଏମିତି ଲେଖିଥିଲେ ଏଇଟା ଘୃଣ୍ୟ କର୍ମ ଗୁଡ଼ାକ ଆଉ ଯେତେ ବଡ଼ ସମାଜରେ କେତେ ବଡ଼ ବଡ଼ କାମ କହୁଛି ଏଇଟା ଏମିତି ଗୋଟେ ମେଡିକାଲ ହେଇଗଲା ଏଇଟା ଗୋଟେ ଏମିତି ହେଇଗଲା ଏଇଟା ରାସ୍ତା ଏମିତି ହେଇଗଲା ସେ ଏହା କରିଦେଲା ସେ ତାହା କରିଦେଲା ଆମର ଏଇଟା କ'ଣ କୃଷ୍ଣ ଚେତନା କର୍ମ ବିନା ଅନ୍ୟ ସମସ୍ତ କର୍ମ ହେଉଛି ଘୃଣ୍ୟ କର୍ମ ଏଠି ଲେଖ କାରଣ ସେଗୁଡ଼ିକ କର୍ତ୍ତାକୁ ବରାବର ଜନ୍ମ ମୃତ୍ୟୁ ଚକ୍ରରେ ବାନ୍ଧନ୍ତି ଏତେ କର୍ମ କଲେ କ'ଣ ହବ ତା ସେ କର୍ତ୍ତୃତ୍ୱ ରହିବ ଫଳ ଆକାଂକ୍ଷା ରହିବ ଯୋଗସ୍ଥ ହେଇପାରିବନି ପୁଣି କର୍ମଫଳ ବାନ୍ଧିକି ଗୋଟେ ସରର ପାଇବ ତେଣୁ ବ୍ୟକ୍ତି କର୍ମର ହେତୁ ହେବାକୁ ଇଚ୍ଛା କରିବା ଉଚିତ ନୁହେଁ କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ କେତେ ଥର ସେ କହୁଛନ୍ତି କୃଷ୍ଣ ଭାବନା କୃଷ୍ଣ ଚେତନା ସବୁବେଳେ କୃଷ୍ଣଙ୍କର ସନ୍ତୋଷ ବିଧାନ ନିମିତ୍ତ ସମସ୍ତ କର୍ମ କୃଷ୍ଣ ଚେତନାରେ କରାଯିବା ଉଚିତ କୃପଣମାନେ ସୌଭାଗ୍ୟବଶତଃ ହେଉ ବା କଠିନ ପରିଶ୍ରମ କରି ହେଉ ଯେଉଁ ଧନ ଗ୍ରହଣ କରିଥାନ୍ତି ତାହାକୁ କିପରି ଯଥାର୍ଥ ଭାବେ ଉପଯୋଗ କରିବାକୁ ହେବ ତାହା ସେମାନେ ଜାଣନ୍ତି ଏ ଯେତେ ଯେଉଁ ଖଟୁଛନ୍ତି ଖଟି 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 ଧନ ଗୁଡ଼ା ରଖିବେ ତ କ'ଣ ହବ ସେ ଧନର ତିନିଟା ଅବସ୍ଥା ଗୋଟେ ହେଲା ଭୋଗ ଗୋଟେ ହେଲା ଦାନ ଗୋଟେ ହେଲା କ୍ଷୟ ଦାନ ହେଲା ଉତ୍ତମ ଅବସ୍ଥା ଆଉ କ୍ଷୟ ହେଲା ଅଧମ ଅବସ୍ଥା ନଷ୍ଟ ମଧ୍ୟମ ହେଲା ଭୋଗ ଆଉ କଳି ଯୁଗରେ ଇଏ ତ ପ୍ରାୟ କ୍ଷୟ ଅବସ୍ଥାରେ ଯାଉଛି ଏଇଟା କ'ଣ ଏଇଟା କ୍ଷୟ ନା ଆଉ ଭୋଗକୁ ଉଡ଼ୁଛି କରୁଛି ଲୋକ କିଛି ଭୋଗ ନାହିଁ ଏଇଟା କ୍ଷୟ ଦାନ ହେଉଛି ଉତ୍ତମ ଅବସ୍ଥା କୃପଣମାନେ ସୌଭାଗ୍ୟବଶତଃ ହେଉ ବା କଠିନ ପରିଶ୍ରମ କରି ହେଉ ଯେଉଁ ଧନ ସଂଗ୍ରହ କରିଥାନ୍ତି ତାକୁ କିପରି ଯଥାର୍ଥ ଉପଯୋଗ କରିବାକୁ ହେବ ତାହା ସେମାନେ ଜାଣନ୍ତି ନାହିଁ ବ୍ୟକ୍ତି ତାର ସମସ୍ତ ଶକ୍ତି କୃଷ୍ଣ ଚେତନାରେ ବିନିଯୋଗ କରିବା ଉଚିତ ଏବଂ ଏତଦ୍ୱାରା ତାର ଜୀବନରେ ସେ ସୁଫଳ ଲାଭ କରିପାରିବ କୃପଣମାନଙ୍କ ଭଳି ଭାଗ୍ୟହୀନ ବ୍ୟକ୍ତିଗଣ ବା ହତଭାଗାମାନେ କୃଷ୍ଣଙ୍କ ସେବାରେ ସେମାନଙ୍କର ଶକ୍ତିକୁ ବିନିଯୋଗ କରନ୍ତି ନାହିଁ କେବଳ କୃପଣ କୃଷ୍ଣ ଚେତନାରେ କେମିତି ଶକ୍ତି ଲଗାଇବାକୁ ପଡ଼ିବ ଧନ ଲଗାଇବାକୁ ପଡ଼ିବ ସବୁ ସେଇ ଜିନିଷ ହିଁ କହୁଛନ୍ତି କୃପଣା ଫଲ ହେଇ ତେବେ କର୍ମ କହିଦେଲେ କର୍ମର ନିୟମ କହିଦେଲେ ବର୍ତ୍ତମାନ ପୁଣି ସତର୍କ କରୁଛନ୍ତି ଯେ କୃପଣ ହୁଅନି କର୍ମଫଳ ପ୍ରତି ଆସକ୍ତି କର୍ମର ଯେଉଁ ଫଳ ଆସୁଛି ତ କୃଷ୍ଣଙ୍କୁ ଅର୍ପଣ କର ବଳଦେବୀ ଦର୍ଶନ କହୁଛନ୍ତି ଅଥ କାମ୍ୟ କର୍ମଣା ନିକୃଷ୍ଟତ୍ୱ ମାହ କାମ୍ୟ କର୍ମଟା କାମନା ପାଇଁ ଯେଉଁ କର୍ମଟା କରିବା କର୍ମ କରି ତା ଫଳ ଭୋଗିବାଟା ହେଉଛି ଏଇଟା ହେଉଛି ନିକୃଷ୍ଟ ତାହେଲେ ଏଇଟା ଉତ୍କୃଷ୍ଟ ସମାଜରେ ଆମେ କ'ଣ ଉତ୍କୃଷ୍ଟ ବୋଲି ଜିନିଷ ଗୁଡ଼ିକ କହିବା ଆମର ଆଚାର୍ଯ୍ୟମାନଙ୍କ ତତ୍ତ୍ୱଟା ନ ପଢ଼ିଲେ ଆମେ କେବେ ବି ସମାଜର ଦିଗ୍ଦର୍ଶନକୁ ଜାଣିପାରିବା ନାହିଁ ସମାଜ କେଉଁ ଦିଗରେ ଯାଉଛି ସମାଜରେ ହିଁ ମହତ୍ତ୍ୱ ଦେଇଦେବେ ହଁ ଏମିତି ବଡ଼ କାମ କଲା ଏଇଟା ଏମିତି କଲା ସେଇଟା ସେମିତି କଲା କ'ଣଟା ସେଇଟା ଆମର କିଛି ବଡ଼ କାମ ନାହିଁ ସମାଜରେ କୌଣସି ବଡ଼ କାମ ଆମେ କହିପାରିବାନି ଜାଗତିକ ଦୃଷ୍ଟିରୁ କ'ଣ କରିବ ଲୋକ ସମାଜରେ ବର୍ତ୍ତମାନ ଅଛନ୍ତି ବୋଲି ତୁମେ ସରକାର ସାଙ୍ଗେ ତାଳ ପକେଇକି ତୁମେ କଥାବାର୍ତ୍ତା କରିବାକୁ ପଡ଼ିବ ଲୋକଙ୍କୁ ବୁଝିବାକୁ ପଡ଼ିବ କିଛି ଏଇଟା ଉତ୍କୃଷ୍ଟ କର୍ମ ନୁହେଁ ଆତ୍ମାର ତ କିଛି କାମରେ ଲାଗିବନି ଦେହ ପାଇଁ ଯେତେ ବ୍ୟବସ୍ଥା ହେଲେ କ'ଣ ସେ ଜନ୍ମ ମୃତ୍ୟୁ ଚକ୍ରର କାରଣ ହବ ଲୋକ ତ ଭଲ ଥିଲା ଆଗରେ ରୋଡ଼ ନଥିଲା ଅସୁବିଧା କ'ଣ ଥିଲା ବର୍ଷା ଦିନରେ ମୋର ମନ ଅଛି ବା ଗାଁରୁ ଆମେ ସବୁ ବାହାରୁ ସାଇକେଲକୁ ମିନିମମ୍ ଏଇଠୁ ସେ ଯେଉଁ ଆମର ସ୍କୁଲ ପାଆନ୍ତ ହବ କାନ୍ଧି କାନ୍ଧି ଆଣ ହାଫ୍ କିଲୋମିଟର କାନ୍ଧେଇକି ଗାଈମାନେ ଯାଆନ୍ତି ଗୋମାତାମାନେ ଯିବେ ସବୁ ଚରିବା ପାଇଁ ଏତିକି ଏତିକି ଗାଢ଼ ହେଇଥିବ ସେ କାଦୁ କାଦୁ ଥିଲା ନା ଗାଁ ରାସ୍ତା ଗୁଡ଼ାକ ସାଇକେଲକୁ କାନ୍ଧିକି କାନ୍ଧିକା ଯିବୁ ହାଫ୍ କିଲୋମିଟର ଗଲା ପରେ ଯାଇକି ଗୋଟେ ରୋଡ଼ ମିଳିଥିଲା ତ ଲୋକ କ'ଣ କରିବ ଆଉ ଲୋକ ଆଉ ଘରୁ ବାହାରିବାକୁ ଇଚ୍ଛା କରିବ ବାଧ୍ୟ ହେଇ ବସିବ ଆଉ ବସିଲେ କ'ଣ କରିବ ବସିଲେ ଘର କାମଟାରେ କରିବ, ନହେଲେ ସୁଖ ଦୁଃଖ ହେବ, ପିଲା ଛୁଆଙ୍କ ଯତ୍ନ ନେବ, ନହେଲେ ପିଲାକୁ ପାଠ ପଢ଼ାଇବ। ବର୍ତ୍ତମାନ କ'ଣ ହେଉଛି, ରାସ୍ତା ଭଲ ହେଇଗଲା, ଗାଡ଼ି ବୁଲିଗଲା, ଫଡ଼ା କିଣିବାର ଚାଲ ବଜାର ବସ, ସେ ତ ଲୋକ ବାହାରିବେନି ବର୍ଷା ଦିନରେ, କିଏ ଘରୁ ବାହାରୁଛି କହ, କିଛି ନାହିଁ। କେଉଁଠି ରେନକୋଟ କେଉଁଠି ଥିଲା, ହଲୁ ରେନକୋଟ ଥିଲା, ପକ୍ଷିଆ କୁହନ୍ତୁ ପକ୍ଷିଆ, ଛତା ଧନୀ ଲୋକ ଛତା ଧରୁଥିଲେ, ପୁଣି ବନ ଫନ ଦେବ ଗୋଡ଼େ ଗୋଡ଼େ ଦେବ ବୋଲି ପକ୍ଷିଆ ଗୋଡ଼େଇବେ, ବର୍ଷା ଟୁପୁରୁ ଟୁପୁରୁ ବର୍ଷା ନହେଲେ ଲୋକ ଘରୁ ବାହାରୁ ନଥିଲେ, ଘର ନ ବାହାରିଲେ ଲୋକ କ'ଣ କରିବେ, ପିଲା ଛୁଆଙ୍କୁ ଟିକେ ଦେଖିବେ, ସୁଖ ଦୁଃଖ ଟିକେ ହେବେ। ବର୍ତ୍ତମାନ ବର୍ଷା ଧୁମ ଧୁମ ଡାଳୁଥିବେ, ଲୋକ ରେନକୋଟ ପିନ୍ଧିକି ବାହାରିଲା, ଭାରି ଏଇଟା ରେନକୋଟ ହେଇଗଲା, ରେନକୋଟ ମୋର ହେଇଗଲା। କିନ୍ତୁ ଯାହା ହଉଛି ତୁମ ସବୁ ପା ତୁମକୁ ଗଧ କରିବାନି କି, ସଂସାର ଯାହା ବାହାରିଛି ତୁମକୁ ପାଗଳ କରିବାନି, ସେ କର୍ମରେ ନିଯୁକ୍ତି କରିବ ଆଉ ତୁମକୁ ଅସ୍ଥିର କରିବ ଆଉ। ପ୍ରାକୃତିକ ପୁରୁଣା ଜୀବନଟା ଗୋଟେ ବଢ଼ିଆ ଜୀବନ ଥିଲା ମୋ ଜାଣିବାର, ଆଉ ବହୁତ ଘରେ ବସିଲେ ସେ କ'ଣ କହିବେ, ଯେ ଦେଖିବେ ରୋଷେଇ ଡେରି ହେଉଛି, ଦେ ଦେ ମୁଁ ଚୁଲି ଜାଳି, ମୁଁ ଚୁଲି ଜାଳି ଦେଉଛି, ଗରିବ ଲୋକ ମୁଁ ଚୁଲି ଜାଳିବି, ତୁ ଯା ଯା ଛୁଆଟାକୁ କାମ କରିଦେ, ତୁ ସେ ବାଟନା ବାଟି ଆଣ, ମୁଁ ଚୁଲି ଜାଳି ଦେଉଛି, ରୋଷେଇ ସେ କରିଦେବା। ଗୋଟେ ସହଯୋଗ ଜୀବନ ଥିଲା, ପ୍ରୀତିପୂର୍ଣ୍ଣ ଜୀବନ ଥିଲା, କିଛି ନାହିଁ ବର୍ତ୍ତମାନ। ଏଗୁଡ଼ା ସବୁ ନାସ୍ତିକ ପୁରା ବିଦେଶ ଭଳିଆ ସଭ୍ୟତା ସବୁ ପଶିଗଲା ଭାରତବର୍ଷରେ। ପ୍ରଭୁପାଦ ବହୁତ ଦୁଃଖ କରୁଥିଲେ, ବହୁତ ଦୁଃଖ କରୁଥିଲେ ଭାରତବର୍ଷର ଯେଉଁ ଅବସ୍ଥା, କାରଣ ଆମର ଏଇଟା ଭଗବାନଙ୍କ ଭୂମିଟା ନା, ଆଉ ଏଠି ସଂସ୍କାରଟା ଗୋଟେ ରହିବନି। ଭଗବାନ ଯେତେବେଳେ ଆମର ଭଗବାନ କୃଷ୍ଣ ଯେତେବେଳେ ଥିଲା ତେଣୁ ଗ୍ୟାସ ଜଳାଉଥିଲେ, ଭଗବାନ ଶ୍ରୀକୃଷ୍ଣ LPG ସିଲିଣ୍ଡର ଥିଲା ନା କ'ଣ, ମୁଥୁରାରୁ ଇଣ୍ଡିଆନ ଗ୍ୟାସ ଆସୁଥିଲା ନା ଭାରତ ଗ୍ୟାସ HP ଗ୍ୟାସ ଆସୁଥିଲା, ସେ ଗୋବର କଣ୍ଡା କ'ଣ କୁହନ୍ତୁ ତାକୁ କଣ୍ଡାକୁ, ସେଇଟା ଜାଳୁଥିବେ ନା କ'ଣ ଜାଳୁଥିବେ, କହିଲେ କହିଲେ ଜାଳୁଥିଲେ। କେତେ ସୁନ୍ଦର ଜୀବନ ଥିଲା, ସରଳ ଜୀବନ ଥିଲା, ସେଥିରେ ଦେହ ବି ଘୃତ ଘିଅ ଢାଳିକି ଯଜ୍ଞ କରିବା ଯା, ଗୋବର ଗୋବର ଜାଳିବା ସେ, ଏତେ ଜୀବାଣୁ ସବୁ ହେଇଯିବ, କ'ଣ କହୁଛନ୍ତି କ୍ୟାନ୍ସର ହେଇଯାଉଛି, କ୍ୟାନ୍ସର ହେଇଯାଉଛି, ଏତେ ରୋଗ ହେଉଛି, ବର୍ତ୍ତମାନ କ'ଣ କହୁଛନ୍ତି ଆମର କରୋନା ହେଉଛି, କରୋନା ତ ବାୟୁମଣ୍ଡଳ ଭିତରେ ରହୁଛି, ତ ଜିନିଷରେ ରହୁଛି, ଆଉ ତ ଗାଈ ତ ନାହାନ୍ତି ଆଉ ମଳ ଗନ୍ଧ ବର୍ତ୍ତମାନ ଆଉ ପ୍ରପାତ କେଉଁଠି ଏଠି କହୁଛନ୍ତି ବା, କେତେ ଗୋଟେ ଭଲ ବଢ଼ିଆ ପଏଣ୍ଟ କହୁଥିଲେ, କୁକୁର ଗାଈ ସହିତ ତୁଳନା କରୁଛନ୍ତି, ସେ ଦୁଇ ଦିନ ତଳେ ଶୁଣୁଥିଲେ ଭୁଲିଗଲି, ମାନେ ଏତେ ମତେ ବଢ଼ିଆ ଲାଗିଲା, କେତେ ବଡ଼ ସୁନ୍ଦର କଥା କହୁଛନ୍ତି ପ୍ରଭୁ, ଦେଖ କୁକୁର ହଁ ଏ କଥା କହୁଛନ୍ତି, ବର୍ତ୍ତମାନ ଖାଲି କୁକୁରର ବିଷ୍ଠା ମାନେ କୁକୁରର ଷ୍ଟୁଲଟା କ'ଣ ଆମର କହୁଛନ୍ତି, କୁକୁରର ମଳଟା ସବୁଆଡ଼େ ତାର ଗନ୍ଧ, କୁକୁର ମଳ ସବୁଆଡ଼େ ନା, ଆଉ କୁକୁର ଧରିଗଲା କହିଲେ ପ୍ରବାଦ କହିଲେ କାଉଡଙ୍ଗ କାହିଁ ଗୋବର କାହିଁ, ଦେଖ ଯିଏ ଯେଉଁଟା ଯେଉଁ ପଶୁଟା ଆମର କ୍ଷତି କରିବ, ଯେଉଁଟା ମାନେ ବିଷ୍ଠା ହେଉଛି, ତାକୁ ପାଖରେ ରଖିକି ଲୋକ ତାକୁ ଧରିଲେଣି, ତାକୁ ଘରେ ରଖିଲେ, ପୂର୍ବଶୀ କଥା କହିଲେ, ଦେଖ କୁକୁର କୁକୁର ମଳରେ ବର୍ତ୍ତମାନ ପୁରା ଭର୍ତ୍ତି, ଗୋମାତାଙ୍କର ନାହିଁ, ସବୁ ବିପରୀତ ଦିଗରେ ଚାଲିଛି, ଆଉ ସବୁ ବିପରୀତ ଦିଗରେ ଚାଲିଛି। ଆଉ ବିଶେଷ କରି ଗୋଟେ ବଡ଼ ଦୁଃଖ ହେଲା, ଭାରତବର୍ଷରେ ସଂସ୍କୃତି ପୁରା ବୁଡ଼ି ଯାଉଛି, ଗୋମାତା ନାହାନ୍ତି, କେହି ଗୋମାତାର ଯତ୍ନ ନେଉନାହାନ୍ତି, ସବୁ ଗାଡ଼ି ଘୋଡ଼ା ମୋବାଇଲ ଭୋଗରେ ସବୁ। ସବୁବେଳେ ମନେ ରଖ, ତୁମେ ଯେତେ ମଡର୍ଣ୍ଣ ହେଲେ ବି ଭକ୍ତିଟା ମଡର୍ଣ୍ଣ ନୁହେଁ, ଭକ୍ତି ତୁମେ ସେୟା ହିଁ କରିବାକୁ ପଡ଼ିବ। ତୁମେ ଯେତେ ମଡର୍ଣ୍ଣ ହେଲେ ବି ଗୀତାର ଶ୍ଳୋକ କ'ଣ ଚେଞ୍ଜ କରିଦେବ ନା, ଭକ୍ତିର ଫର୍ମୁଲାଟା ଭକ୍ତିର ସୂତ୍ରଟା ତୁମ ପାଇଁ ଅଲଗା ହେଇଯିବ, ତୁମକୁ ସେଇ ଗୁରୁ ବୈଷ୍ଣବ ସେବା ଗୋମାତା ସେବା ହରି ସେବା କରିବାକୁ ପଡ଼ିବ। ତୁମେ ଯେତେ ମଡର୍ଣ୍ଣ ହେଇଗଲେ ବି ତୁମେ ଭକ୍ତିରେ ପରିବର୍ତ୍ତନ କରିପାରିବନି। ସେଥିପାଇଁ ଆମର ଜୀବନ ଗୁଡ଼ିକ ସବୁ ବୈଦିକ ଜୀବନ ହେବା ଦରକାର, ବିଶେଷ କରି ଭକ୍ତମାନଙ୍କ ଜୀବନ ଚେଷ୍ଟା କରିବା ଦରକାର, ନା ତମକୁ ସନ୍ତୋଷ ମିଳିବ। ଉଗ୍ର କର୍ମରେ କେବେ ସନ୍ତୋଷ ମିଳିବନି, ଏ ଯେଉଁ ସହର ବଜାରରେ ରହିବା, ଯେଉଁ ଉଗ୍ର ଚାକିରି ଗୁଡ଼ାକ ସବୁ କରିବା, କେବେ ଭୋଜନ ହବନି, କେବେ ଭୋଜନ ହବନି। ମାନେ ଶାଗ ପେଜ ଖାଇବ, ଗ୍ରାମୀଣ ଜୀବନରେ ରୁହ, ସରଳ ଜୀବନଯାପନ କର, ଏତେ ବଡ଼ ଆୟାସ ରହିବା ଉଚିତ ନୁହେଁ, ହବନି, ଭକ୍ତି ବହୁତ ବଡ଼ କଷ୍ଟ, ସେଟା ଗୋଟେ ମାଇଣ୍ଡରେ ଆଡ଼ଜଷ୍ଟମେଣ୍ଟ ଖାଲି ମୁଁ କରୁଛି କରୁଛି, କିଛି କରିବନି। ଷୋଳ ମାଳ ଜପ ତୁମ ମନ ଉଗ୍ର କର୍ମ ଗୁଡ଼ା, ତୁମେ କେବେ ମାଳ ଧରିଲା ମାନେ ଖାଲି ଏକମ ଏକଥା ସେ କଥା ମୁଣ୍ଡ ଭିତରେ ପଶିବ, ବାତାବରଣ ଠିକ ନାହିଁ, ଅକ୍ସିଜେନ୍ ଠିକ ନାହିଁ, ପଲ୍ୟୁସନ୍ ସବୁ, ଏଠି କ'ଣ ଭଜନ, କେବଳ ଭକ୍ତ ସଂଗତି ମିଳୁଛି, ସେଠି ଭକ୍ତ ସଂଘ ରହିବାର ଅଛି, ଆଉ ଯେତେ ଶୀଘ୍ର ଉଗ୍ର କର୍ମକୁ ତ୍ୟାଗ କରିବାର ଅଛି, ଭଗବାନ ସେବାର ଲାଗିବାର ଅଛି। ନିକୃଷ୍ଟ କର୍ମଟା କାମ୍ୟ କର୍ମଟା କହୁଛନ୍ତି, ତା ଅର୍ଥ କାମ୍ୟକର୍ମଣା ନିକୃଷ୍ଟତ୍ତମ ଆହ ବୁଦ୍ଧି ଯୋଗାତ୍ ଅବରମ କର୍ମ ଦୂରେଣ ହେ ଧନଞ୍ଜୟ ଆତ୍ମା ଯଥା ଆତ୍ମବୁଦ୍ଧି ସାଧନ ଭୂତ୍ୱା ନିଷ୍କାମ କର୍ମ ଯୋଗମ ଦୂରେଣ ଇତି ଏଠି କହିଲେ ନା ବୁଦ୍ଧି ଯୋଗ ଏ ଅବର କର୍ମ ଯଦି କାମ୍ୟ କର୍ମ କଲେଟା ନିକୃଷ୍ଟ କର୍ମଟା ଏଥିରେ କର୍ମ ମନ୍ଦନ ତୁମେ ପଡ଼ିଯିବ ସ୍ୱର ପାଇବ କାମନା ପାଇଁ କର୍ମ କରୁଛ ତାହେଲେ କ'ଣ କରିବ ନା ବୁଦ୍ଧି ଯୋଗ ବୁଦ୍ଧି ଯୋଗଟା କ'ଣ ଏଠି କହିଲା ଆତ୍ମା ଆତ୍ମବୁଦ୍ଧି ସାଧନ ଭୂତ୍ୱା ନିଷ୍କାମ କର ଆତ୍ମତତ୍ଵ ଉପଲବ୍ଧି କରିବା ପାଇଁ ନିଷ୍କାମ କର୍ମ କରିବାକୁ ପଡ଼ିବ ନିଷ୍କାମ କର୍ମ ଯୋଗଟା ପ୍ରଥମେ ସେଥିପାଇଁ ଦିଆହେଲା ଆମର କୃଷ୍ଣ ପାଇଁ କର୍ମଟା ଆଉ ଘର ପାଇଁ ତୁମେ କରୁଛ ଏଠି ଭଗବାନ ପାଇଁ କରିବ ଆଉ ଏଠି ମୁଁ କରୁନି କୃଷ୍ଣ କରୁଛନ୍ତି ଆଉ ସୁଖ ଦୁଃଖ ଲାଭ କ୍ଷତି କୃଷ୍ଣଙ୍କର ସବୁ ସେ କୃଷ୍ଣ କର୍ମ କଲେ ଏଇଟା ଯିବ ନା ନହେଲେ କର୍ମଟା କ'ଣ ଛାଡ଼ିଯିବ ଯେଉଁ ତିନିଟା ଜିନିଷ କୁହାହେଲା ଏଇଟା କ'ଣ ହବ ଏବେ ହେଇପାରିବନି ବିପ୍ରକର୍ଷଣ ଅବରମ ଇତି ଅପକୃଷ୍ଣମ ଜନ୍ମ ମରଣାଦି ଅନର୍ଥ ନିମିତ୍ତ କାମ୍ୟ କର୍ମ ଇତି ଅର୍ଥ ଏ ଯୋଉ ଅବର ଶବ୍ଦ କହୁଛନ୍ତି ବିପ୍ରକର୍ଷଣ ଅବରମ ଇତି ଅପକୃଷ୍ଟମ ଜନ୍ମ ମରଣାଦି ଅନର୍ଥ ନିମିତ୍ତ ଅବରମ ଏ ଜନ୍ମ ମରଣ ଅପକୃଷ୍ଟ ଜନ୍ମ ମରଣାଦି ଅନର୍ଥ ନିମିତ୍ତ କାମ୍ୟ କର୍ମ ଇତି ଅର୍ଥ ବୁଦ୍ଧି ଯୋଗୁଁ ତୁମେ ନ ଯାଇପାରିଲ ତାହେଲେ କାମ୍ୟ କର୍ମଟା କ'ଣ ଜନ୍ମ ମରଣ ଯୁକ୍ତ କାମନା ପାଇଁ ତୁମେ କର୍ମ କଲ କର୍ମ ପରେ ପୁଣି କାମନା ଆସିଲା କାମନା ତ ପୁଣି ସ୍ୱର ମିଳିଲା ପୁଣି କର୍ମ କଲ ସେ କଥା କହୁଛ ଯସ୍ମାଦେବ ଅତସ୍ତ୍ୱମ ବୁଦ୍ଧୌ ତଦା ଯଥା ଆତ୍ମଜ୍ଞାନ ନିମିତ୍ତ ନିମିତ୍ତେ ଶରଣମ ଆଶ୍ରୟ ନିଷ୍କାମ କର୍ମ ଯୋଗମ ଅନିଚ୍ଛମ କରୁ ଅର୍ଜୁନ ମୁଁ ତୁମକୁ କଥା କହିଦେଉଛି ତୁମେ ସେ କାମ୍ୟ କର୍ମ କଥା ଚିନ୍ତା କରନି ବୁଦ୍ଧ ତଥା ଆତ୍ମଜ୍ଞାନ ନିମିତ୍ତ ଶରଣ ଆତ୍ମଜ୍ଞାନ ଯେମିତି ତୁମର ଲାଭ ହବ ସେଥିପାଇଁ ତୁମେ କର୍ମଯୋଗର ଆଶ୍ରୟ କର ନିଷ୍କାମ କର୍ମ କର୍ମଯୋଗ ମାନେ ନିଷ୍କାମ କର୍ମଯୋଗ ଅନିଚ୍ଛମ କରୁ ଆମର ସେଥିପାଇଁ ପ୍ରାଥମିକ ଯେଉଁମାନେ ଆସୁଛନ୍ତି ତାଙ୍କୁ ସବୁ ନିଷ୍କାମ କର୍ମଯୋଗ ଆମର ଏଟା ନିଷ୍କାମ କର୍ମଯୋଗର ପ୍ରଥମଟା ନା ଆଉ ଲୋକ ଭକ୍ତ କ'ଣ ଭାବିବେ ଯେ ମୁଁ କ'ଣ ଖଟିବି ଏଠି ପରିଶ୍ରମ କରିବି କିନ୍ତୁ ଆତ୍ମଗୀତ ବୁଦ୍ଧିଟା କ'ଣଟା ଅଛି କି ତୋର ବୁଦ୍ଧିଟା ତୋର ଭୋଗ ବୁଦ୍ଧିଟା ଅଛି କାମ୍ୟ କର୍ମ କରିଦେବ ତୁମେ କଳିଯୁଗରେ ସବୁ ସବୁଗୁଡ଼ାକ କର୍ମାଧିକାରୀ ଗୁଡ଼ା ସେଥିପାଇଁ ତାଙ୍କ ପାଇଁ ନିଷ୍କାମ କର୍ମ ଯୋଗୁଁ ଦିଆହେଇଛି କୃଷ୍ଣଙ୍କ ପାଇଁ କର ଧନ ରୋଜଗାର କରାଯାଇଛି କୃଷ୍ଣ ପାଇଁ କର ସେବାଗ୍ରହ ଅଛି ବଳ ଅଛି କୃଷ୍ଣ ପାଇଁ କର ସବୁ ଭଗବାନ ପାଇଁ କର ଆଉ କର୍ତ୍ତୃତ୍ୱ ଅଭିମାନ ଭଗବାନ ପାଇଁ କଲାବେଳେ ତିନିଟା ଜିନିଷକୁ ମନେ ରଖିବ ପୂର୍ବଜ ତିନିଟା ଆଲୋଚନା ଆଉ ସେଇ ତିନିଟାକୁ ପୁଣି ମୁଣ୍ଡରେ ରଖିଥିଲେ ଗଲା ହେଲାନି କଳିଯୁଗରେ ଭଜନ କରିପାରିବେନି ସବୁ ସବୁ କର୍ମାଧିକାରୀ 99% କର୍ମାଧିକାରୀ ଗୁରୁଦେବ କୁହନ୍ତି ଆଉ ତୁମେ ଏଟା ସବୁ କୃଷ୍ଣ ପାଇଁ କର୍ମ କର ନିଷ୍କାମ କର୍ମ ଯୋଗ କରିବା ବେଳେ ତୁମ ସ୍ୱୀକୃତି କିଛି ପ୍ରାପ୍ତ ହବ କୃଷ୍ଣ ତୁମ ସେବାକୁ ଗ୍ରହଣ କଲେ ତୁମେ ଜ୍ଞାନାଧିକାର ସ୍ତରକୁ ଯିବ ଜ୍ଞାନାଧିକାର ସ୍ତରରେ ଭଜନ କଲେ ମହତର କୃପା ପାଇକି ପ୍ରେମାଧିକାର ସ୍ତରକୁ ଯିବ ଭକ୍ତି ଅଧିକାର ସ୍ତରକୁ ଯିବ ସେତେବେଳେ ଆଉ କିଛି କାମନା ହବନି ମନଟା କୃଷ୍ଣ ପାଖରେ ରହିବ କର୍ମାଧିକାର ସ୍ତରରୁ ଜ୍ଞାନାଧିକାର ସ୍ତରକୁ ଯାଇନ ଆଉ ଭକ୍ତି ଅଧିକାରକୁ କିନ୍ତୁ ପଶିଗଲ କହିଦେଲେ ହେଇଯିବ ଆମ ମାନଙ୍କୁ ତୁମେ କେଉଁ ବୃନ୍ଦାବନକୁ ଯାଅ ମଥୁରାକୁ ଯାଅ ଦ୍ୱାରକାକୁ ଯାଅ ତୁମ ଅଧିକାରଟା ତୁମେ ଯୁଆଡ଼େ ଯିବ ତୁମ ଅଧିକାର ତୁମେ ଖାଇବ ଗୋଟେ ଗୋଟେ ଆଉ ଶାସ୍ତ୍ର ସିଦ୍ଧାନ୍ତ ଆମେ ଦେଖିବୁ ନା ଆମେ କ'ଣ କାହାର ଭାବୁକ କଥାଟା ଶୁଣିବୁ କେବେ ଶୁଣିବୁ ତା ତ ଅଧିକାରଟା ନାହିଁ ଆଉ ସେ ଗଲେ ଯୁଆଡ଼େ ଗଲେ କ'ଣଟା ହବ ଗରିବଟାକୁ ଗରିବ ଲୋକଟାକୁ ଯୋଉଠି ଛାଡ଼ିବା ବମ୍ବେରେ ଛାଡ଼ ଦିଲ୍ଲୀରେ ଛାଡ଼ ଭୁବନେଶ୍ୱର ଛାଡ଼ ଯୋଉଠି ଛାଡ଼ ସେ କୋଉଠି ବୁଦ୍ଧି ହେଇପାରିବ ସେ କେତେ ଟଙ୍କା ରୋଜଗାର କରିପାରିବ ଗରିବ ଲୋକଟା ରୋଜଗାର କରିକି କେତେ କହିବ 200-300 ତାର ପେଟ ପାଟନା ପଳେଇଗଲେ 100 ଟଙ୍କା ରହିବ ଜାଗାଟା ସେ ଚେଞ୍ଜ କରିଦେଲେ ତାର କ'ଣ ହେଇଯିବ ନା କ'ଣ ଅଧିକାରଟା ନିଜ ନିଜ ଜୀବନରେ ନିଜ ଅଧିକାରଟାକୁ ତିଆରି କରିବେ ନା କ'ଣ କର୍ମ ଇଚ୍ଛା କରିକି ଭକ୍ତି ଅଧିକାରକୁ ପଳେଇଯିବ ଇଚ୍ଛା କରି ତୁମେ ଅତି ବେଶୀରେ ତୁମେ ଜ୍ଞାନ ଅଧିକାର ସ୍ତରକୁ ଯାଇପାରିବ ନିଷ୍କାମ କର୍ମ କରି କିନ୍ତୁ ଭକ୍ତି ଅଧିକାରକୁ ନୁହେଁ ଭକ୍ତି କରିପାରିବନି ଭକ୍ତି ଅଧିକାରଟା ଭକ୍ତି ଭକ୍ତିଆ ସଞ୍ଜାତେ ଭକ୍ତିଆ ଭକ୍ତି ଯେତେବେଳେ ଭକ୍ତ ଯେତେବେଳେ କୃପା କରିବ ସେ ଭକ୍ତି ତୁମ ଅନ୍ତରକୁ ଆସିବ ସେଇ ଭଗବାନଙ୍କର ଭକ୍ତି ତୁମ ଅନ୍ତର ଭକ୍ତି ତିଆରି କରିବ ଭକ୍ତିଟା ଭକ୍ତି ତିଆରି କରେ ଆମ ଅନ୍ତର ତା ହେଇପାରିବ ନା ଆମ ଦ୍ୱାରା ଭକ୍ତର ଅନ୍ତର ଭକ୍ତି ଅଛି ଯେ ଭଗବାନଙ୍କର ଭକ୍ତିଟା ସେ ଯେତେବେଳେ ଆମ ଅନ୍ତରକୁ ସେ ଯେତେବେଳେ କୃପା କରେ କୃପା ମାନେ ସେ ଭକ୍ତିରେ ଆମ ଅନ୍ତରକୁ ଆସିଲା ସେଇଟା ପୁଣି ଭକ୍ତିର କାରଣ କର୍ମଯୁଗ କଳିଯୁଗରେ ଭକ୍ତି ଅଧିକାର ପାଇଁ କେବଳ ଗୋଟିଏ କଥା କୁହାହେଲା ନିଷ୍କାମ କର୍ମଯୋଗ କର ଜ୍ଞାନାଧିକାର ସ୍ତରକୁ ଯାଅ ଜ୍ଞାନାଧିକାର ସ୍ତରରେ ନିରପରାଧ ଭୋଜନ କର ଗୁରୁ ବୈଷ୍ଣବଙ୍କର ସେବା କର ସେତେବେଳେ ଗୁରୁ ବୈଷ୍ଣବ କୃପା ପ୍ରାପ୍ତ ହେଲେ ଭକ୍ତି ଅଧିକାରକୁ ଯିବ ଏ ଅଧିକାର ବିଚାର ପରେ ଜୀବ ଗୋସ୍ୱାମୀ ଖୋଲି ଖୋଲିକି ଲେଖିଛନ୍ତି ଆଉ ଧସ କିନ୍ତୁ ବସିକି ପଳେଇଯିବ ନା କ'ଣ ପାରିବନି ତୁ ଚାକିରି ପାଠ ପଢୁଥିଲେ ଚାକିରି ମିଳିଯାଉଛି ତୁମେ ପାଠ ପଢୁଥିବ ସେ ଲୋକ ମୋର ଗୋଟେ ନମ୍ବର ପାଇଁ କଟିଗଲା ଆଉ ପଢ଼ିଥିଲୁ ପରୀକ୍ଷା ଦେଇଥିଲୁ ଗୋଟେ ନମ୍ବର ତ ସେ ଗୋଟେ ନମ୍ବର ତ ଅଟକିଲା ଆଉ ଇଏ କେତେ ଯେଉଁ ଆଇଏଏସ୍ ଓଏଏସ୍ ସବୁ ଆଇପିଏସ୍ ଯେଉଁ ପାଇଛନ୍ତି ଯେଉଁ ଲୋକ ଚାକିରି କରିଛନ୍ତି ସେ କୁହନ୍ତି ଆଜ୍ଞା ମୁଁ ଆଇଏଏସ୍ ଦେଇଥିଲା ଗୋଟେ ମାର୍କ ପାଇଁ କଟିଗଲା ଦୁଇ ତିନି ଥର କଟିଗଲା ମୁଁ ସେ ଚାକିରି କଲି ସେ ଗୋଟିଏ ମାର୍ଗରେ କଟିବ ଆଉ ହାଫ୍ ମାର୍ଗରେ କଟିବ ଆଉ ଅଧିକାର ବାପା ତୋର ସେଇଆ କୁଆଡ଼େ ଯିବୁ ଯିବ କେତେବେଳେ ହେଲେ ଭକ୍ତି ଅଧିକାରକୁ ମହତ୍ କୃପା ବିନା ପ୍ରବେଶ କରିପାରିବ ନାହିଁ ବିନା ମହତର ଜବାଦ ଅଭିଷେକ ନିଷ୍କିଞ୍ଚନାନ ନବୃଣିତ ଯାବତ ବାରମ୍ବାର ସିଦ୍ଧାନ୍ତି ଆଣ ଯଥା ଯଥାତ୍ମା ଜ୍ଞାନ ନିମିତ୍ତ ନିମିତ୍ତେ ଶରଣ ମାସରେ ନିଷ୍କାମ କର ଯେଉଁ ଅନିଚ୍ଛମ କରୁ ତୁମେ ନିଷ୍କାମ କର୍ମ ଯୋଗ କର ଅର୍ଜୁନ ଯେତୁ ଫଲ ହେତବ ଫଲ କାମା ଅବରମ କର୍ମକାରିଣାସ୍ତେ କୃପଣା ଯେଉଁମାନେ ଫଳ ପାଇଁ କର୍ମ କରନ୍ତି ସେମାନେ ଅବର କୃପଣା ସେମାନେ କୃପଣାସ୍ତତ ଫଲ ଜନ୍ମ କର୍ମାଦି ପ୍ରବାହ ପରବସାଦୀ ନାମ କାହିଁକି କୃପଣା ବୋଲେ କୃପଣାର କାରଣ ହେଲା ଜନ୍ମ କର୍ମ ଆଦି ପ୍ରବାହ ପରବସ କୃପଣ ମାନେ ସେ ଜନ୍ମ କର୍ମ କାମ ପାଇଁ କର୍ମ କଲେ ସେ ଜନ୍ମ ଆଉ ମରଣର ପ୍ରବାହରେ ପଶିଗଲେ କାମନା କଲେ କାମନା ପାଇଁ ସ୍ୱର ମିଳିଲା ସ୍ୱର ମିଳିଲା ପୁଣି କାମନା କଲେ କାମନା ପାଇଁ ପୁଣି କର୍ମ କଲେ ଏ ପ୍ରଭାବରେ ଆସିଗଲେ ତଥାଚ ତ୍ୱଂ କୃପଣ ମାଭୂତ ତୁମେ କୃପଣ ହୁଅନି ଅର୍ଜୁନ କହୁଛନ୍ତି ଇହ କୃପଣା ଖାଲି କଷ୍ଟୋପାର୍ଜିତ ପୂର୍ବ ଲେଖିଲେ ନା ଧନ କଷ୍ଟୋପାର୍ଜିତ ଧନକୁ ସେମାନେ କୃଷ୍ଣ ସେବାରେ ନ ଲଗାନ୍ତିନି କି ନିଜେ ଭୋଗ କରିବା ପାଇଁ ରଖନ୍ତି ଯେ ପୂର୍ବ ଯୋଗ କହିଲେ ଏଭଳି ଦୁଇ ଦେଶ ଟିକା ଯଥାଚ୍ୟୁତ କୃପଣ ମା ଭୂତ ତୁମେ କୃପଣ ହୁଅନି ଇଥି ଇହ କୃପଣା ଖାଲି କଷ୍ଟୋପାର୍ଜିତ ବିତା ଦୃଷ୍ଟ ସୁଖଲବ୍ଧ ଲୁବ୍ଧା ବିତାନି ଧାତୁ ଅସମର୍ଥା ମହତା ଦାନ ସୁଖେନ ବଞ୍ଚିତ କେତେ ସୁନ୍ଦର କଥା ଲେଖେ ବଳଦେବ ଦାସ ଦାନର ଯେଉଁ ସୁଖଟା କୃପଣ ଜାଣିନି ଦବାର ଯେଉଁ ସୁଖଟା କୃପଣ ଜାଣିପାରିବନି କଷ୍ଟରେ ବହୁତ ଅର୍ଜନ କରିବ ଦାୟ ଜାଣିପାରିବନି ତଥା କଷ୍ଟାନୁଷ୍ଠିତ କର୍ମଣାସ୍ତ ତୁଚ୍ଛମ ସେ କହିଲେ ଯେମିତି କଷ୍ଟରେ ଧନ ଅର୍ଜନ କରିଥିବ ସେ ଦାନ ଦେଇପାରିଲାନି ସେ କ'ଣ ହେଲା ତା ସୁଖ ପାଇପାରିଲା ଦାନ ସୁଖରୁ ବଞ୍ଚିତ ସେଟା କଷ୍ଟ ଯିଏ କଷ୍ଟାନୁଷ୍ଠିତ କର୍ମଣ କଷ୍ଟରେ ଅନୁଷ୍ଠିତ କର୍ମ ତ ତୁଚ୍ଛ ତତ୍ ଫଲ ତା ଫଳଟା ହେଉଛି ତୁଚ୍ଛ ଲବ୍ଧୁଆ ମହାତ୍ମା ସୁଖେନ ବଞ୍ଚିତା ଭବନ୍ତି ଇତି ବ୍ୟଜ୍ୟତେ ଏଟା ପୁରା ଜଣାପଡ଼ୁଛି ସ୍ପଷ୍ଟ ହେଉଛି ଯେମିତି ଧନୀ କୃପଣ ଧନ କଷ୍ଟରେ ଧନ ଅର୍ଜନ କରିକି ଦାନ ସୁଖରୁ ବଞ୍ଚିତ ହେଲା ସେଭଳି କୃପଣ ଯିଏ କାମ୍ୟ କର୍ମ କରୁଛି ସେ କଠୋର ପରିଶ୍ରମ କରିକି ମହାତ୍ମା ସୁଖରୁ ବଞ୍ଚିତ ମହାନ ଆତ୍ମା ସୁଖରୁ ସେ ବଞ୍ଚିତ ଖାଲି ଖଟି ଖଟି ତା ଜୀବନ ଯିବ ଆଉ ତେଣୁ ଅର୍ଜୁନ ତୁମେ କାମ୍ୟ କର୍ମ କର ନା ତାଙ୍କର ଏକ ତସ୍ମାତ୍ କ'ଣ କହିଲେ ହଁ ବୁଦ୍ଧ ଶରଣ ମିଚ୍ଛନ୍ତମ କୃପଣା ଫଲ ହିତ ବୁଦ୍ଧି ଯୋଗୁଁ ତୁମେ ଆଶ୍ରୟ କର ଏ ଶ୍ଳୋକର ଅର୍ଥଟା ହେଲା ଏହା ଏପଟେ ତାଙ୍କ କର୍ମ ଯୋଗୁଁ ଚାଲିଛି ନା ଗୋଟି ଗୋଟି କରିକି ପୁରା କର୍ମକୁ ନେବେ ପ୍ରଥମେ କ'ଣ କଲେ କର୍ମ ନେବା ଅଧିକାର ଆସୁ ମା ଫଳେ ସୁପଦା ଆଚରଣ ତାପରେ ପୁଣି ଆଣିଲେ କର୍ମ କେମିତି କରିବ ତାପରେ ପୁଣି କହୁଛନ୍ତି କାମ୍ୟ କର୍ମକୁ ତ୍ୟାଗ କର କେତେ ସୁନ୍ଦର ସିଷ୍ଟମେଟିକାଲ ବୁଝିବୁଝିଆ ଯାଇଛି କର୍ମ ଯୋଗଟା ବୁଝୁଛନ୍ତି ନା ୟା ପରେ ପୁଣି ବଦଳେ ବୁଦ୍ଧି ଯୋଗ ଯାହା ଅତୀତ ଉଭୟ ସୁକୃତ ଦୁଷ୍କୃତ ତସ୍ମା ଯୋଗାଏ ଯୁଜସ୍ୟ ଯୋଗ କର୍ମ ସୁକୌଶଳ ପୂର୍ବ ଶ୍ଳୋକରେ ବୁଦ୍ଧି ଯୋଗ କଥା କହିଲେ ଆତ୍ମସ୍ତରେ କାମ କର ପୁଣି ସେଇଟା କେମିତି କରିବାକୁ ପଡ଼ିବ ବୁଦ୍ଧି ଯୋଗରେ ବା ନିଷ୍କାମ କର୍ମ ଯୋଗଟା କେମିତି କରିବାକୁ ପଡ଼ିବ ଯେଉଁଥିରେ ଆତ୍ମଚେତନା ଆସିବ ପୁଣି ତାକୁ ବ୍ୟାଖ୍ୟା କଲେ ପୁରା ଲାଗି ଶ୍ଳୋକ ଗୁଡ଼ା ସବୁ ରହିଛି ନା କର୍ମ ଯୋଗଟା ପୁରା ନେବେ ନେଲା ପରେ ଅର୍ଜୁନ ପୁଣି ପ୍ରଶ୍ନ ଆରମ୍ଭ କରିବେ ତୃତୀୟ ଅଧ୍ୟାୟ ଆସିଯିବ ପ୍ରଶ୍ନ ଆରମ୍ଭ କରିବେ ବଡ଼ ସୁନ୍ଦର ଭଗବାନ କହୁଛନ୍ତି ଜୀବ ପାଇଁ ସବୁ ପ୍ରକାର କର୍ମ ଜ୍ଞାନ ଯୋଗ ଭକ୍ତି ସବୁ ଜିନିଷ କହୁଛନ୍ତି ତେଣୁ ମୁଖ୍ୟ ପ୍ରସଙ୍ଗ ମୁଖ୍ୟ ଜିନିଷ ଯେଉଁ ରହିଲା ଯେ ଆମେ ଯେଉଁ ଭଗବାନଙ୍କର ଭକ୍ତି କରୁଛେ ଆମେ ବି ଏସବୁ ଜିନିଷକୁ ଭଲ ଭାବରେ ମନେ ରଖିବା ଦରକାର ସରଳ ଚେତନାରେ ଯାହା ପ୍ରବାଦ କହିଲେ କୃଷ୍ଣ ଚେତନାରେ ସବୁ କର୍ମ ସମସ୍ତ କର୍ମ କରିବା ଦରକାର ଅଲଗା କର୍ମ ପ୍ରତି ପ୍ରାଧାନ୍ୟ ଦେବା ଉଚିତ ନାହିଁ ଉଚିତ ନାହିଁ ଆମେ ତ ସବୁ ଗୁରୁଦେବ ଶୁଣିଛୁ ଗୁରୁଦେବ ସବୁ ଏଗୁଡ଼ା ମାୟା କୁହନ୍ତି ଏଗୁଡ଼ା କାହିଁ ମାୟାରେ ପଶୁଛିକିରି ଛାଡ଼ ସବୁ ଏଇଟା ହରଦ୍ୱାର ଛାଡ଼ ଚାକିରି ଛାଡ଼ ମାୟାରେ ଖଟୁଛ ଏଗୁଡ଼ା ମାୟାରେ ଲଫର ହେଇଛ ଖଟୁଛ ଦିନ ରାତି ଆଜିକାଲି ତ ଏଇଟା କହିବନି ତୁମେ ଚାକିରି ଛାଡ଼ ବୋଲି ସେ କହିବ ମୁଁ ଚାକିରି ଛାଡ଼ି ଚଳିବି କେମିତି ମୋତେ ଚାକିରି ଛଡ଼େଇଲେ ମହାରାଜ କହିଦେଲେ ସେ ଗୁରୁଦେବ କହିଲେ ମୁଁ ଚାକିରି ଛାଡ଼ିଦେଲେ ମୁଁ ଚାକିରି ବଞ୍ଚିବି କେମିତି ମୋ ପିଲା ଛୁଆ କେମିତି ବଞ୍ଚିବେ ନାଇଁ ତାର ତ ସେତିକି ତାର ତ କୃଷ୍ଣ ପାଇବାର ଲକ୍ଷ୍ୟ ନାହିଁ ଇଚ୍ଛା ନାହିଁ କିନ୍ତୁ ସେ ନିର୍ଭରଶୀଳ ନୁହେଁ ଭଗବାନଙ୍କର ଦରବାର ଖାଇବା ବନ୍ଦ ଅଛି ନା ଖାଇବା ନିର୍ଭର ଲୋକର ତ ସେତିକି ଶରଣାଗତଟା ନାହିଁ ନା କୃଷ୍ଣ ପାଇବାର ଆଶାଟା ତା ଇଚ୍ଛାଟା ତାର ନାହିଁ, ତାକୁ ଠେଲି ବୋଲି କଣ କାତଣ୍ଟିରେ ଭୋଜନ ଦେଲା ଭଳିଆ କଣ ଜବରଦସ୍ତି କାତଣ୍ଟିରେ କୃଷ୍ଣକୁ ପୁରେଇବ ନା କଣ? କିନ୍ତୁ ଏସବୁ ଜୀବନର ବହୁତ ମୂଲ୍ୟବାନ ଜିନିଷ, ଭକ୍ତିଟା ସବୁଠୁ ବଡ଼ ଜିନିଷ। ତେଣୁ ସମସ୍ତ ଏପ୍ରବାଦ କହିଲେ ନା ସମସ୍ତ କର୍ମ ତ୍ୟାଗ କରିବା, କୃଷ୍ଣ ଚେତନାରେ କର୍ମ କରିବା ଉଚିତ, ମୋ ସମୟ ଯେମିତି ନଷ୍ଟ ନୁହେଁ। ଅର୍ଥଟା କ'ଣ ଅଛି? ଅର୍ଥଟା ତ ଅର୍ଥ ମିଳିଯିବ, ଭକ୍ତି ଆଉ ସେତେବେଳକୁ ବଳ ନଥିବ। ଅର୍ଥ ମିଳିଗଲେ କ'ଣ? ସମୟ ନଥିବ। କିଏ ବା ସେ ଗୋଟେ ବେଙ୍ଗଲର ଭଜନ ଥିଲା, ସେଟା ସେ ଗାଁ ସେ ଜଳେଶ୍ୱର ଆଡ଼େ ବେଶୀ, ସମୟ ଗଲେ ହରିଭଜନ, ସେ ହରିପ୍ରଭୁ ଥାଏ ସେ ଗାଁ, ସମୟ ଗଲେ ହରିଭଜନ ଆର୍ତ ହବେ ନା, ଆଗୁଣ ହବ ସମୟ ଗଲେ ଚାଲିଗଲେ। ସମୟ ଗଲେ କ'ଣ ବଳ ଚାଲିଗଲା ହବ? ତୁମେ ଯେଉଁ ଗରମବୀର ସାଜୁଛ ଆମାଳି କରିବ, ବୁଢ଼ା ଭଳିଆ ଗୁଢୁଳେଇବ, କାଠୁରୁ ଲାଳ ପଡ଼ିବ, ଆଉ ଏବେ ତ ମାଳ ହଉନି, ଆଉ ଏବେ ତ ମାଳ ହଉନି, ଆଉ ଦୁଇ ବର୍ଷ ପରେ ଗୁଡ଼ୁ ହବ। ସମୟ ଯେତେ ଯାଉଛି ସେତେ ଗଲା, ଭଜନ ଆଉ ହବନି। ଭଜନ ଯେ ଯୁବକ ବୟସରେ ଯିଏ କରିଛି ତାର ପ୍ରଭାବଟା, ଭଜନ ପ୍ରଭାବଟା ତାର ଇନ୍ଦ୍ରିୟଟା ସେଥିରେ ଅଭ୍ୟାସ ହେଇଗଲେ, ସକାଳୁ ଉଠିଲା ମାନେ ତାର ଅଭ୍ୟାସ ହେଉ, ସକାଳୁ ଉଠୁଛି ସେ ଉଠି ପଡ଼ିବ, ଦୁଇ ଟାଇମ୍ ଖାଉଛି ଖାଇଦେଲା, ତ ସବୁ ଜିନିଷ ଅଭ୍ୟାସ ରଖିଛି, ଆଉ ସମୟ ହେଲା ପଢ଼ିବି ଟିକେ ଅଭ୍ୟାସ ଆଉ। ଆଉ ବୟସ ଗଲେ ହୁଏ, ବୟସ ଗଲେ କିଛି ହବନି। ଯେ ଗୋଟେ ଓଡ଼ିଆରେ ନାହିଁ କ'ଣ କୁହନ୍ତି, କ'ଣ ନେଡ଼ି ଗୋଡ଼ କହୁଣୀ ବୋଇଲା, ଏଠୁ 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 ପଳେଇଲା ଏଠି, ଆଉ କ'ଣ ଏଠି ଆସିବ? ଗଲା ବୟସ ଗଲେ ଗଲା, ଆଉ ବୟସ ଗଲା କିଛି ହବନି, ଯାହା କରିବାର ଅଛି ଏବେ କରିବାର ଅଛି, ଆଉ କରିବି 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 କରି କେଉଁଠି କରିବି କ'ଣ? ଆଉ ଆମର ବି ଶବ୍ଦ ଲାଗେନି, ଫ୍ୟୁଚର କିଛି ନାହିଁ ଆମର, ଫ୍ୟୁଚର ଆମେ ଜାଣୁଛେ ଏଇଟା ସାଙ୍ଗେ ସାଙ୍ଗେ ମୃତ୍ୟୁ ଆସିକି ପହଞ୍ଚିବ, କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ, ମରଣଟା ଗୋଟେ ବଡ଼ କଥା ନା କ'ଣ? ଏବେ ଡରି ଡରି ବିଶ୍ୱ ଡରୁଛି ବର୍ତ୍ତମାନ, କ'ଣ ପୁଣି ଗୋଟେ କ'ଣ ଗୋଟେ ଭାଇରସ୍ ନୂଆ ଆଇଲାଣ୍ଡ ଡରିଲେଣି ସମସ୍ତେ, ମୃଜିଆରି ମରଣଟା ନୂଆ ନା କ'ଣ? କାହା ବାଳି ପୋଡ଼ିବ କେତେବେଳେ ହିସାବ ଅଛି? କରିବି ନାହିଁ, ଆଜି ଆଜି କରିବାର ଅଛି। ତେଣୁ ଏସବୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଜୀବନ ପ୍ରବାସୀ ପାଇଁ ସବୁ ବହୁତ ବିରକ୍ତ ହଉଥିଲେ, ସଂସାରର ସବୁ ଜିନିଷକୁ ସେ କାଟି ଉଡ଼େଇ ଦେଇଛନ୍ତି, କେବଳ କୃଷ୍ଣ ଚେତନା କହୁଥିଲେ। ଆଜିକାଲି ଆମେ ସବୁ କେତେ ଆମେ ପ୍ରଚାର କରୁଛନ୍ତି, କିଏ କ'ଣ କରୁଛନ୍ତି ଡାଇରେକ୍ଟ ସେଭଳିଆ କେହି କହୁନାହାନ୍ତି, ଶୁଣୁଛୁ ଆଉ କେହି ଏମିତି ଡାଇରେକ୍ଟ କହିପାରୁନା। ଆଉ ସେ ବିଦେଶୀମାନଙ୍କର ଧନ୍ୟ ତାଙ୍କ ପାଦ ପାଦ ତଳ ପଡ଼ିବା ଦରକାର, ସେମାନେ ସବୁ ରେକର୍ଡିଂ କରି ରଖିଛନ୍ତି, ବେଦ ଭଳିଆ ସେ ଜିନିଷ ସବୁ କହିଛନ୍ତି, ଏତେ ବାଡ଼େଇ ବାଡ଼େଇକି ପୁରା ସବୁ କାଟିକି ଥୋଇ ଦେଇଛନ୍ତି, କ'ଣ ଜିନିଷକୁ ସେ ପ୍ରାଧାନ୍ୟ ଦେଇନାହାନ୍ତି, କେଉଁ ସାଇନ୍ସ କେଉଁ ଜିନିଷ ସବୁ କାଟି ଉଠିଛନ୍ତି, କେବଳ କୃଷ୍ଣଙ୍କର ଭଜନ କରିବା ଦରକାର, ଆଉ ସବୁ କାଟି ଦେଇଛନ୍ତି। ବିଦେଶ ଭୂମିରେ ଭାରତ ଭୂମିରେ ବର୍ତ୍ତମାନ କଥା କହିବୁନି, ହଁ ଚାକିରି କର, ତୁମେ ପିଲା ଛୁଆ ଇଏ କର, ଏଟା କର ସେଟା କର, ସମସ୍ତଙ୍କୁ ଛଡ଼ାଇ ଦେଇଦେଲେ ସବୁ କିଛି, କେବଳ ଭଗବାନଙ୍କର ସେବା କର, କାରଣ ଜୀବନ ଏଇଟା ପ୍ରକୃତ କର୍ମ, ଆଉ ନହେଲେ ସେ କର୍ମ ବନ୍ଧନରେ ବାନ୍ଧି ହେଇଯିବ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦ।
ନମସ୍ତେ ପୁରୁଷ।